नमो भगवते वासुदेवाय। श्रीमद् भागवतम दशम स्कंद तेतीसतम अध्याय ब्राह्मण श्रवण करते परीक्षित महाराज जो प्रश्न था जी धर्म मर्यादा को जी स्थापन करती अधर्म को जी विनाश करती जी स्वयं आत्माराम आप्त काम से कहीं ब्रजरे अर्धरात्रि नारी मान सहित गोकूल नारी मान सहित यह क्रीड़ा कले लौकिक दृष्टि सांसारिक विचार दृष्टि गोटे गर्हित निंदित कर्म मनुष्य को श्रृंखला करने वेद वेद रही व्यक्ति को श्रृंखलित करने जन्म रु मृत्यु पर्यंत श्रृंखलित करने वेदर कर्मकांड व्यवस्था करा है বেদর যে কর্মকাণ্ড রয়েছে কেবল এপাই রয়েছে বিবাহ কিভাবে স্ত্রী সাথে সম্পর্ক রাখব কিভাবে সন্তান সৃষ্টি করব সন্তান পুরো কিভাবে সংস্কার হব কেবল গোটে মনুষ্য কেবল সংস্কার আনবা সব ব্যবস্থা রয়েছে যে বেদবিধি কু স্থাপন করেছেন সে বেদবিধি ভাঙবে কমিটি আর বেদবিধির সবু বেদর যে নিয়ম গুড়ি সে সব মানব মান ভগবান କୌଣସି ଦୋଷ ନାହିଁ ବା ଭଗବାନ କେବେ ହେଲେ କୌଣସି ପାପରେ ଲିପ୍ତ ହେବେନି ପାପରେ କିଏ ଲିପ୍ତ ହୁଏ ଯିଏ କର୍ମ କରେ ଯିଏ କର୍ମ କରିବ ସେ ପାପ ପାପ କରିବ ନହେଲେ ପୁଣ୍ୟ କରିବ କର୍ମ କର୍ମରୁ ତ ପାପ ପୁଣ୍ୟ ସୃଷ୍ଟି ହଉଛି ପାପ ପୁଣ୍ୟଟା କର୍ମରୁ ସୃଷ୍ଟି ହଉଛି ସ୍ୱର୍ଗରେ ତ କର୍ମ ବି ନାହିଁ ସ୍ୱର୍ଗ ଉପର ଲୋକ କଥା କ'ଣ କହେ ଗୋଟେ ସାଧାରଣ ଫିଲୋସଫିର ଲୋକଟାକୁ ପରାସ୍ତ କରିଦିଆ କର୍ମ କଲେ ସେଥିରେ ପାପ ଆସିବ ପୁଣ୍ୟ ଆସିବ ସ୍ୱର୍ଗରେ ବି କର୍ମ ଲୋକ ନାହିଁ ସ୍ୱର୍ଗଟା ଭୋଗ ଲୋକ ସେଠି କର୍ମ କିଛି କରିବାକୁ ପଡ଼େନି କେବଳ ଭୋଗ ଯାହା ପୂର୍ବରେ କର୍ମ ପୁଣ୍ୟ କରିଛନ୍ତି ସେଠି ଭୋଗ କରିବା ଉପର ଲୋକ ତା ଭଗବାନଙ୍କ ଲୋକରେ କ'ଣ ଯେମିତି ଜଣେ ବିବାହ ହବ ତାର ଗୋଟେ ଭୋଗର ପିପାସା ଆସୁଛି ସେଟା ଗୋଟେ କର୍ମ ନା ଆଉ ତା ପାଇଁ ବିବାହ ହଉଛି ଧନ ରୋଜଗାର କରୁଛି ଯାହା କରୁଛି ଭଗବାନ ଗୀତାରେ ମନା କରିଦେ ନାଇଁ ନାଇଁ ନମେ କର୍ମାନ ଲିପ୍ୟନ୍ତି ନମେ କର୍ମ ଫଲ ସ୍ପୃହା ଇତି ମାଙ୍ଗ ଅଭିଜାନାତି କର୍ମ ଭି ନ ସବଧ୍ୟତ ଏମିତି ଅଛନ୍ତି ସେ କର୍ମ ଫଳରେ ବନ୍ଧନରେ ପଡ଼ିବେନି କେବଳ ଏତିକି ଜାଣିଦେବେ ନମେ କର୍ମାଣି ଲିମ୍ପିଅନ୍ତି ନମେ କର୍ମ ଫଳ ସ୍ପୃହା ମୋତେ କର୍ମର ଫଳ ବାନ୍ଧି ପାରିବ ନାହିଁ କାହିଁ କର୍ମର ଫଳ ଆପଣ ବାନ୍ଧି ପାରିବେନି ନା ନମେ କର୍ମ ଫଳ ସ୍ପୃହା ଆମେ କ'ଣ କର୍ମ କରୁଛେ କର୍ମର ଫଳ ଆଶା ରଖିଛେ ଭଗବାନ ଯୋଉ କର୍ମ କରୁଛନ୍ତି ସେଟା କର୍ମ ନୁହଁ ସେଥିପାଇଁ କର୍ମଟା କଣ କୁହାଯାଏ ଲୀଳା କୁହାଯାଏ ସେଟାକୁ ଲୀଳା କୁହାଯାଏ କର୍ମ କୁହାଯାଏ ନା କର୍ମରେ କଣ ସୁଖ ଦୁଃଖ ସୁସୁଖ ଭାବନା ଏଗୁଡିକ ରହିଛି ଲୀଳା ସେଗୁଡିକ କିଛି ନାହିଁ ଭଗବାନ ଯେତେବେଳେ ଅର୍ଜୁନକୁ ଯୁଦ୍ଧ କରିବା ପାଇଁ କହିଲେ ସେତେବେଳେ କଣ କହିଲେ କର୍ମ କହିଲେ ଆସ୍ଥିତା ଜନକ ଆଦୟ ଲୋକ ସଂଗ୍ରହ ବାପି ଅର୍ଜୁନ ମୁଁ ଯୋଉ କର୍ମ କରୁଛି ମୁଁ ଲୋକ ସଂଗ୍ରହ ପାଇଁ କରୁଛି ସୁନ୍ଦର ସୁନ୍ଦର ସବୁ ଶବ୍ଦ ଲାଗିଛି ନା ଲୋକଙ୍କୁ ଏମିତି ଗୋଟେ ସାଧାରଣ ଭାବରେ ବୁଝେଇ ଦେଇ ହବନି ଯେ ଗୋପୀମାନେ ନାରୀ ନୁହନ୍ତି ସାଧାରଣ ଲୋକ ବି ବୁଝିବେନି ତାଙ୍କ ତ ଆମେ ଦେଖୁଛୁ ଫଟୋ ନାରୀ ଭଳିଆ ଆଉ ସେ ନାରୀ ନୁହନ୍ତି କ'ଣ ଆଉ କୃଷ୍ଣ ସ୍ୱୟଂ ଭଗବାନ କି ଏମିତି ତ ରାସଲୀଳା କରିଛନ୍ତି ବସ୍ତ୍ରହଣ କରିଛନ୍ତି ଲୋକମାନେ ଏଇଭଳି ତାଙ୍କ ଦୃଷ୍ଟିରେ ସେ କହିବେ କିନ୍ତୁ ଦର୍ଶନ ଯୋଉ ରହିଛି ଦର୍ଶନ ଦ୍ୱାରା ତମ କାଟି ହବ ଯାହାର ଭୋଗ କାମନା ରହିଛି ସୁଖ ଦୁଃଖର କାମନା ରହିଛି ସେ କ'ଣ କରିବାକୁ ପଡ଼ିବ ତାକୁ କର୍ମ କରିବାକୁ ପଡ଼ିବ କାହିଁକି କର୍ମ କରିବାକୁ ପଡ଼ୁଛି ତାର ସିଏ ନିଜେ ପୂର୍ଣ୍ଣ ନୁହେଁ କର୍ମ ଆମେ କାହିଁ କରିବାକୁ ଚାହୁଁଛେ ଆମ କିଛି ଅଭାବ ରହିଛି ଭଗବାନଙ୍କର ଅଭାବ କିଛି ନାହିଁ ଭଗବାନ ସେଥିପାଇଁ କହିଲେ ନମେ ପାର୍ଥାସ୍ତି କର୍ତ୍ତବ୍ୟମ ତ୍ରିଶ ଲୋକେଶୁ କିଞ୍ଚନ ତିନି ଲୋକର ମୋର କିଛି କରିବାର ନାହିଁ ନାନା ବାପ୍ତମ ବାପ୍ତ ବର୍ତ୍ତ ଏବଚ କର୍ମଣି ଏଇ ଯୋଉ ସଂସାର ଯେତେ ଲୋକ ବ୍ରହ୍ମା ସୃଷ୍ଟି କରୁଛନ୍ତି ଯେତେ ଯିଏ କାର୍ଯ୍ୟ କରୁଛନ୍ତି ସମସ୍ତେ କର୍ମ କରିବା ପାଇଁ ବାଧ୍ୟ କିନ୍ତୁ ମୁଁ କର୍ମ କରିବା ପାଇଁ ବାଧ୍ୟ ନୁହେଁ ଗୀତାକୁ ନ ଧରିଲେ ତୁମେ ଭଗବାନ କୃଷ୍ଣଙ୍କୁ ପ୍ରତିପାଦିତ କରିପାରିବ ଯଦି ନବର୍ତ୍ତେ ଯାହା ତ କର୍ମାଣି ଅତନ୍ଦ୍ରିତ ବର୍ତ୍ତମାନ ବର୍ତ୍ତମାନେ ମନୁଷ୍ୟ ପାର୍ଥ ସର୍ବସ୍ୟ ମୁଁ ଯଦି କର୍ମ ନ କରିବି ତାହେଲେ ଲୋକମାନେ ମୋତେ ଅନୁସରଣ କରିବେ ସେଥିପାଇଁ ମୁଁ କର୍ମ କରୁଛି କିନ୍ତୁ କର୍ମ କରିବା ପାଇଁ ନମେ ପାର୍ଥସ୍ତି କର୍ତ୍ତବ୍ୟମ ତ୍ରିଶୁ କର୍ତ୍ତବ୍ୟ ଗୋଟେ ମୋର କିଛି ନାହିଁ ଆମର କର୍ତ୍ତବ୍ୟ କ'ଣ କିଛି କର୍ତ୍ତବ୍ୟ ରହୁଛି ନା ଆଉ ଜଣେ ବିବାହ ହେଲା ସେ ତାର ସ୍ତ୍ରୀ ପାଇଁ କର୍ତ୍ତବ୍ୟ, ପୁତ୍ର ପାଇଁ କର୍ତ୍ତବ୍ୟ, ପରିବାର ପାଇଁ, ଜଣେ ତାମାନଙ୍କର ଦେଶ ପାଇଁ, ତାହେଲେ ମୋର କିଛି କର୍ତ୍ତବ୍ୟ ନାହିଁ। ନମେ ପାର୍ଥାସ୍ତି କର୍ତ୍ତବ୍ୟମ୍, ତ୍ରିଶୁ ଲୋକେଶୁ, ଏ ଲୋକ ନୁହେଁ, ତିନି ଲୋକରେ ମୋର କିଛି କରିବାର ନାହିଁ, କର୍ତ୍ତବ୍ୟ ଭଗବାନଙ୍କର କିଛି ନାହିଁ। କର୍ମ ନାହିଁ, କର୍ମ ଥିଲେ, ଜଣଙ୍କର କର୍ମ କରିବାର ସ୍ପୃହା ଥିଲେ ତାକୁ ସୁଖ ଦୁଃଖ ପାପ ପୁଣ୍ୟ ଭୋଗିବାକୁ ପଡିବ। ଭଗବାନ କର୍ମ କରିବାର ସ୍ପୃହା ନାହିଁ, କାହିଁକି ନା ସେ ପୂର୍ଣ୍ଣ, ତାଙ୍କର କଣ ଅଭାବ ଅଛି କି? ଗୋପୀ ନାହିଁ, ସେ ଚାହିଁଥିଲେ ଶହ ଶହ ସୁନ୍ଦରୀ ନାରୀଙ୍କୁ, ସେ ରାଧା କୋଉଠି ସୃଷ୍ଟି ହେଇଛନ୍ତି? ଗୋପୀମାନେ କେଉଁଠି? ସେ ରାଧାରାଣୀଙ୍କ ଠାରୁ ବିସ୍ତାର ହେଇଛନ୍ତି ନା, ତାକୁ ତ ସାଧାରଣ ଲୋକ ବୁଝିବେନି। ଭଗବାନ ଯେ ସବୁଥିରେ ଉତ୍ସ ହେଲେ, ସେ ସେଇଭଳି ଗୋପୀମାନଙ୍କୁ, ଶହ ଶହ ଗୋପୀମାନଙ୍କୁ ପୁଣି ସୃଷ୍ଟି କରିଦେଇପାରିବେ। କର୍ମ କରିବାର ତାଙ୍କର ସ୍ପୃହା ନାହିଁ, କର୍ମ ସେ ଗୋପୀମାନଙ୍କ ପାଇଁ ନୃତ୍ୟ କରିଛନ୍ତି, ତାଙ୍କର କିଛି ଅଭାବ ନାହିଁ, ସେ ତ ପୂର୍ଣ୍ଣ। ନମେ କର୍ମାଣି ଲିପ୍ୟନ୍ତେ ନମେ କର୍ମ ଫଳ ସ୍ପୃହା, ମୋର କର୍ମ ଫଳର ସ୍ପୃହା ନାହିଁ, ସେଥିପାଇଁ ମୋ କର୍ମଫଳ ମୋତେ ବାନ୍ଧି ପାରିବନି। ଭଗବାନଙ୍କର କୌଣସି କେବେ କର୍ମଫଳ ବାନ୍ଧି ପାରିବନି ଭଗବାନଙ୍କୁ। ଆମର ତ କିଛି କର୍ତ୍ତବ୍ୟ ନାହିଁ, ମୁଁ କେବେ କରୁଛି ଲୋକ ସଂଗ୍ରାମ, ଅର୍ଜୁନ ତୁମେ ବି ଯୁଦ୍ଧ କର ଲୋକ ସଂଗ୍ରହ ପାଇଁ। ଜନକଙ୍କର ଉଦାହରଣ ଦେଇ ଭଗବାନ କହିଲେନି, ତେଣୁ କି କର୍ମ, କର୍ମ ଫଳରେ ଭଗବାନ ବନ୍ଧା ହେବେନି, ପାପ ପୁଣ୍ୟରେ ବନ୍ଧା ହେବେନି, ଧର୍ମ ଅଧର୍ମ ଜଗତର ଯେତେ ପ୍ରକାର ନୀତି ଭଗବାନ ପାଖରେ ଲାଗିପାରିବେନି, କାରଣ ସବୁ ତାଙ୍କରି ପାଖରୁ ଆସିଛି, ସୃଷ୍ଟି ହେଇଛି। ତେଣୁ ସେ ତାର ସତା ହେଲେ ତାଙ୍କ ତାର ଅସତାର ସ୍ପର୍ଶ କେମିତି ହବ? ସୂର୍ଯ୍ୟଙ୍କ ପାଖରେ ଅନ୍ଧକାର କେମିତି ରହିବ? ସୂର୍ଯ୍ୟଙ୍କ ପାଖରେ କୁହୁଡ଼ି କେମିତି ରହିବ? ସୂର୍ଯ୍ୟଙ୍କ ପାଖରେ ଛାୟାଟା କେମିତି ରହିବ? ଯଦି ଜଣେ କେହି ବହୁତ ଚେଷ୍ଟା କରେ ମୁଁ ସୂର୍ଯ୍ୟଙ୍କ ପାଖରେ ଛାୟାକୁ ରଖିବି, କେବେ ରହିପାରିବି? ସଂସାରରେ ଯାହା ଜିନିଷ ରହିଛି, ସୁଖ ଦୁଃଖ ଚିନ୍ତା ରୋଗ ଶୋକ ଅଭାବ, ଏସବୁ ଭଗବାନଙ୍କ ଆଗରେ ଏସବୁ କିଛି ଜିନିଷ ରହିପାରିବନି। କୃଷ୍ଣ ସୂର୍ଯ୍ୟ ସମ ମାୟା ହୟ ଅନ୍ଧକାର, ସେଥିପାଇଁ ସୂର୍ଯ୍ୟ ସମ କୁହାଗଲା, ମାୟା ହୟ ଅନ୍ଧକାର, ଯାହା କୃଷ୍ଣ ତାହା ନାହିଁ ମାୟାର ଅଧିକାର। ଏ ଯୋଉ କାମ କ୍ରୋଧ ଏଗୁଡ଼ା ସବୁ ମାୟାର ଜିନିଷ ନା, ଯେ ମାୟାରୁ ସୃଷ୍ଟି ହେଇଛି ନା, ଏଇଟା ଭଗବାନ ପାଖରେ କେମିତି ରହିବ? ମାୟା ବିଲଜ୍ୟମାନ, ମାୟା ଲଜ୍ଜା କରିକି ପଛରେ ଠିଆ ହଉଛନ୍ତି, ଭଗବାନ ସାମ୍ନା କେବେ ଆସୁନାହାନ୍ତି, ସେ କଣ ତାଙ୍କ, ସିଏ କାହିଁ ଗୋଟେ କଣ ଆଈ ପ୍ରତି ଆକୃଷ୍ଟ ହେବେ? ଗୋପୀମାନେ ଆକୃଷ୍ଟ କୃଷ୍ଣ ପ୍ରତି ହେଇଛନ୍ତି, କହିବେ ତାହେଲେ କୃଷ୍ଣ କାହିଁକି ଧର୍ମ ମର୍ଯ୍ୟାଦା ରଖିଲେନି? ନାଇଁ, କୃଷ୍ଣଙ୍କର ଧର୍ମ ମର୍ଯ୍ୟାଦା ହଉଛି, ଏଇଟା ସେ ଗୀତାରେ କହିଦେଇଛନ୍ତି, ମୋର ଧର୍ମ ମର୍ଯ୍ୟାଦା ହେଲା ମୋତେ ଯିଏ ଯେଉଁ ଭାବରେ ଭଲ ପାଇବ ମୁଁ ତାକୁ ସେ ଭାବରେ ଭଲ ପାଏ। ମୋତେ ତୁମେ ପତି ଭାବରେ ଭଲ ପାଉଛ ନା, ମୁଁ ପତିର ଅଭିନୟ କରିବି, ମୋତେ ପୁତ୍ର ଭାବରେ ଭଲ ପାଉଛ, ମୁଁ ପୁତ୍ର ଅଭିନୟ କରିବି, ମୋର ସେଥିରେ ଦୋଷ ନାହିଁ, କିଛି ମୋର ଅଭାବ ନାହିଁ, ତୁମେ ମୋତେ ଭଲ ନ ପାଇଲେ ଯେ ମୋର ଅସୁବିଧା କିଛି ହେଇଯିବ, ସେମିତି କିଛି ମାନିନି। ଆମେ କଣ କାହାକୁ ଭଲ ନ ପାଇଲେ ରହିପାରିବା ନାହିଁ, ଭଲ ପାଇବା, କିନ୍ତୁ ଭଗବାନ ଆତ୍ମାରାମ, ସେ କିଛି କାହା କେହି ଯଦି ତାଙ୍କୁ ଭଲ ନ ପାଆନ୍ତି ବି ସେ ଆତ୍ମାର ରମଣ କରିପାରିବେ। ଦ୍ୱିତୀୟ ହେଲା, ଏ ଲୀଳାରେ କୌଣସି ପ୍ରାକୃତତ୍ଵ ନାହିଁ, କୌଣସି ନାରୀ ଭାବନା ନାହିଁ, ତାର ପ୍ରମାଣ ଯଦି ସୁଖଦେବ ଗୋସ୍ୱାମୀ, ଆଉ କେହି ପ୍ରମାଣ ନାହାନ୍ତି। ସୁଖଦେବ ଗୋସ୍ୱାମୀ ଏଇ ଲୀଳାକୁ ବର୍ଣ୍ଣନା କରୁଛନ୍ତି, ଭରି ସ୍ୱଭାବ ଭିତରେ, ଯାହାଙ୍କର ବସ୍ତ୍ର ନଥିଲା, ସେ କାହିଁକି କୌଣସି ନାରୀ ବିଷୟରେ ଚର୍ଚ୍ଚା କରିବାକୁ ଯିବେ? ଯଦି ରାଧାକୃଷ୍ଣଙ୍କ ଲୀଳା କାମଲୀଳା ହେଇଥାନ୍ତା, ତାହେଲେ କାହିଁକି ସେ ରାଧାକୃଷ୍ଣଙ୍କ ବିଷୟରେ ଚର୍ଚ୍ଚା କରିବାକୁ ଯାଇଥାନ୍ତି? ଏବଂ ତୃତୀୟ ପ୍ରମାଣ ହେଲା, ସେଇ କୃଷ୍ଣ ଥିଲା ଗୌରାଙ୍ଗ ମହାପ୍ରଭୁ ହେଇକି ଆସିଲେ, ସେ ପୁରା ସନ୍ନ୍ୟାସୀର, ଏଇଟା କହନ୍ତି ଷ୍ଟ୍ରିକ୍ଟ ସନ୍ନ୍ୟାସୀ, ପୁରା କଠୋର ଭାବରେ ସନ୍ନ୍ୟାସୀ ବ୍ରତ ପାଳନ କରୁଥିଲେ, କେବେ ନାରୀ ଶବ୍ଦକୁ ସେ ଉଚ୍ଚାରଣ କରୁନାହାନ୍ତି, ତାଙ୍କ ଅବତାର ସେଭଳି ପ୍ରକୃତି ବୋଲି କୁହନ୍ତି। ସେ କାହିଁକି କହିଲେ କି ଗୋପୀ ଭାବକୁ ବା ଗୋପୀମାନଙ୍କର ବ୍ରଜେ ସତନୟ ଆରାଧ୍ୟ, ବ୍ରଜେ ଆରାଧ୍ୟ ଭଗବାନ ବ୍ରଜେ ସତନୟ ତଧାମ ବୃନ୍ଦାବନ ଗୋପ୍ୟା ରମ୍ୟ କାଚିତ ବ୍ରଜବଧୂ ବର୍ଗେଣ ଯାହା କଳ୍ପିତା, ବ୍ରଜବଧୂମାନେ ଯେଉଁ ଭାବରେ ପୂଜା କରିଛନ୍ତି ତାଙ୍କର ପଦାଙ୍କ ଅନୁସରଣ କରିବା ପାଇଁ କହି ମହାପ୍ରଭୁ ସନ୍ନ୍ୟାସ ହେଇକି କହିଲେ। ଯଦି ସେମାନେ ପ୍ରାକୃତ ନାରୀ ହେଇଥାନ୍ତେ ତାହେଲେ ମହାପ୍ରଭୁ କେବେ ବି କହିନି ତାଙ୍କୁ, ପ୍ରମାଣ ହଜାର ଅଛନ୍ତି। ସେଥିପାଇଁ କାଲି ପ୍ରମାଣ ଦଉଥିଲେ ସୁଖଦେବ ଗୋସ୍ୱାମୀ ପ୍ରଥମ ପ୍ରଶ୍ନର ଉତ୍ତର, କାହିଁକି ଭଗବାନ ଏଭଳି ଅଧର୍ମ କଲେ? କାହିଁକି ଅଧର୍ମ ନାହିଁ, ତେଜିଆନ ନ ଦୋଷାୟମ, ତେଜିଆନ ଲୋକମାନଙ୍କର କି ଦୋଷ ଆସିବନି, ଦେବତାମାନଙ୍କର କି ଦୋଷ ଆସୁନି, ବିଶ୍ୱାମିତ୍ର ଇନ୍ଦ୍ର କାଲି କହିଲେ ଚନ୍ଦ୍ର ଏମାନଙ୍କର ଦୋଷ ବି ଲାଗୁନି, ମାନେ ସମର୍ଥ ପୁରୁଷ, ଏମାନଙ୍କର ତପବଳ ଏମିତି ରହିଛି, ଜଗତର ଯେଉଁ ନିୟମ ରହିଛି ଏଟା ପାପ ଏଟା ପୁଣ୍ୟ ଏଟା ଭୁଲ ଏଟା ଠିକ, ଏସବୁ କିଛି କିଛି କାର୍ଯ୍ୟ ଲାଗିବନି। ଉପର ଲୋକର କିଛି ନାହିଁ, ଉପର ଲୋକର ନିୟମ ଅଲଗା, ଉପର ଲୋକରେ ଉଚ୍ଚ ଲୋକର ନିୟମ ରହୁଛି ଅଲଗା, ବୈକୁଣ୍ଠରେ ନିୟମ ଅଲଗା, ବୈକୁଣ୍ଠରେ କଣ ଏଠି ଶରୀର ଯାହା ଯାହା ଧର୍ମ ଅଛି ବୈକୁଣ୍ଠରେ ସେଗୁଡା କିଛି ନାହିଁ। ଏଠି ପ୍ରଥମ ଜିନିଷ ହେଲା ଶରୀର ଧର୍ମ ଚାରିଟା ଜିନିଷ ଅଛି, କଣ ଆହାର ନିଦ୍ରା ଭୟ ମୈଥୁନ, ସେଟା ସେଠି ନାହିଁ। ତାପରେ କଣ ସେଠି ତ ଚିନ୍ମୟ ଶରୀର, ତାପରେ ତୁମେ କାମଟା ଲଗେଇବ କେମିତି, ଗୋଟେ ଗୋଟିଏ କଥାରେ କଟିଯିବ ସବୁ। ଏଟା ଗୋଟେ ଜଡ଼ ଶରୀର, ୟାର ଛଅଟା ବିକାର ଅଛି, ସେଥିପାଇଁ ୟାର ସବୁ ଦରକାର। ସେଟା ଗୋଟେ ମାତୃଗର୍ଭରୁ ଭଗବାନ ଖୋଲୁଛନ୍ତି, ମଲା ପର୍ଯ୍ୟନ୍ତ ଲୋକ ପାଣି ପିଇକି ମରିବ ଶିଶୁ, ତାର ଆହାର ଦରକାର, ନିଦ୍ରା, ତାକୁ ଶରୀର ଅଛି ମାନେ ତାକୁ ତନ୍ଦ୍ରା ଲାଗିବ, ସେ ନିଦ୍ରା ଯିବ, ଆଉ ଭୟ ସବୁବେଳେ ଆତ୍ମରକ୍ଷା ପାଇଁ ସବୁବେଳେ ଚେଷ୍ଟା କରିବ, ସବୁବେଳେ ଭୟ ରହିବ ଶରୀରଟା କେମିତି ରହିବ। ଆଉ ଏ ମୈଥୁନ, ଏ ଚାରିଟା ତାର ଡିମାଣ୍ଡ, ଏଟା ବଡିର ଡିମାଣ୍ଡ, ଏଟା ବଡିଲି ପ୍ରପଦ ଇଂଲିଶରେ କହନ୍ତି, ଏଟା ବଡିଲି ଡିମାଣ୍ଡ, ବଡି ଏଟାକୁ ଡିମାଣ୍ଡ କରିବ। ତୁମେ ତୁମେ କିଏ, ତୁମେ କିଏ ବର୍ତ୍ତମାନ, ଆତ୍ମା ତା ଭିତରେ ରହିଛି, ଆତ୍ମା କାହାର ବର୍ତ୍ତମାନ ଅଧୀନ ହେଇଛି, ଶରୀର ଅଧୀନ ହେଇଯାଇଛି ଆତ୍ମାଟା, ଆମର ଆତ୍ମାଟା ବର୍ତ୍ତମାନ ଆମ ଶରୀର ଅଧୀନରେ ରହିଯାଇଛି, ଆମେ ତାକୁ ବନ୍ଧନ ମୁକ୍ତ କରିପାରୁନି, ସେଥିପାଇଁ ତାକୁ ବଡିଲି ଡିମାଣ୍ଡ କୁହାଯାଉଛି ଇଂଲିଶରେ, କେତେ ସୁନ୍ଦର ଶବ୍ଦ। ଏଟା ଶରୀରର କଣ ଆବଶ୍ୟକତା, ସେ ଡିମାଣ୍ଡ କରିବ, ମତେ ଭୋକ ଲାଗିଲାଣି, ମୁଁ ଶୋଇବି, ମୁଁ ଖାଇବି, ମୁଁ ଭୋଗ କରିବି, ତାର ଡିମାଣ୍ଡ ଆସିବ, ବଡିଲି ଡିମାଣ୍ଡ, ଏଟା ତାକୁ ଆମେ ବନ୍ଦ କରିପାରିବା, କେତେବେଳେ ଏଟା ବନ୍ଦ କରିହବ। ଏ ଯେଉଁ ବଡିଲି ଡିମାଣ୍ଡ, ଶରୀରଟା ଆମକୁ ଡିମାଣ୍ଡ କରୁଛି ବର୍ତ୍ତମାନ, ଆତ୍ମାକୁ ଡିମାଣ୍ଡ କରୁଛି, ମୁଁ ଖାଇବି, ମତେ ମୁଁ ଶୋଇବି, ଚାଲ ଶୋଇବୁ, ଶରୀର ଡିମାଣ୍ଡ କରୁଛି ନା ଏଟା। ଏ ଜଗତର, ଏ ଜଗତର ନିୟମ ହେବ ମାୟା, ଯେତେବେଳେ ମାତୃଗର୍ଭକୁ ଆମେ ଆସିଯାଉଛେ ବଡିଲି ଡିମାଣ୍ଡ ହିସାବରେ ଆମେ ଚଳିବା ସ୍ପିରିଚୁଆଲ। ଏଠିକାର ଯୋଉ ଏଇଠି ଯଦି ଜଣେ ସ୍ପିରିଚୁଆଲାଇଜ୍ ହେଇଗଲା, ଏଇଠି ଜଣେ ଯଦି ଆଧ୍ୟାତ୍ମିକ କଣ କୁହାଯିବ, ଆଧ୍ୟାତ୍ମିକ ଜୀବନରେ ତାର ଶରୀର ମୋଲ୍ଡ ହେଇଗଲା ବା ପ୍ରଭାବିତ ହେଇଗଲା, ସେ ବଡିଲି ଡିମାଣ୍ଡ କରିବନି, ବଡି ବଡିର ଯାହା ଡିମାଣ୍ଡ ସେ ତା ଇଚ୍ଛାରେ, ବଡିର ଇଚ୍ଛାରେ ଦେବନି, ତା ଇଚ୍ଛାରେ ସେ ବଡିଲି ଡିମାଣ୍ଡ ଫିଲ୍ଅପ୍ କରିବ। ଶୋଇବା ଯେମିତି ଗୋସ୍ୱାମୀ ମାନେ, ସେ ନିଦ୍ରା କୌଣସି ନିର୍ଦ୍ଦିଷ୍ଟ ସମୟ ନଥାଏ, ଏଇ ଟାଇମ୍ରେ ଏଇ ଟାଇମ୍ ଶୋଇବା ନାହିଁ, ସେ ତାହା ହୁଏ ନା ହୁଏ କୋଉ ଦିନ, ଯଦି ଗ୍ରନ୍ଥ ଅନୁବାଦ ନ ସରିଥିବ, ନା ଲେଖା ନ ସରିଥିବ, ସଂଖ୍ୟା ନାମ ନ ସରିଥିବ, ସେଟା ନ ହେଇପାରେ। ଚାରିଦଣ୍ଡ, ଚାରିଦଣ୍ଡ ମାନେ କଣ, ଦଣ୍ଡ ହେଲା 30 ମିନିଟ୍, 24 ମିନିଟ୍ରୁ 30 ମିନିଟ୍ ଭିତରେ କେତେ ହେଲା, 2 ଘଣ୍ଟା, 2 ଘଣ୍ଟା ସେଟା ସୟନଟା କେତେବେଳେ ହବ ତା ଏଠି ଫିକ୍ସ ନାହିଁ, ସେଟା ରାତି 3ଟାରୁ 4ଟା ହେଇପାରେ ବା 2ଟାରୁ 2ଟା ହେଇପାରେ, ସେମିତି କିଛି ଫିକ୍ସ ନାହିଁ। ଆମର ସେଟା ହେଇପାରିବ, ଆମକୁ ଫିକ୍ସ ଟାଇମ୍ରେ ଶୋଇବାକୁ ପଡିବ। ତୁମେ କହିପାରିବନି ଠିକ ଅଛି ମୁଁ 12ଟାରୁ 2ଟା ଶୋଇଯିବି, ନାହିଁ ତୁମେ ଆଜି ଶୋଇଗଲେ କାଲି ଦେଖି ତୁମ ବଡି କାମ କରିବେନି, ନିଦନ ହେଲେ କାମ କରିବେନି, ବଡିର ଗୋଟେ ଡିମାଣ୍ଡ ରହିଛି। କିନ୍ତୁ ସ୍ପିରିଚୁଆଲାଇଜ୍ ବଡି ଯେତେବେଳେ ଆଧ୍ୟାତ୍ମିକ ପ୍ରଭାବରେ ବା ଭକ୍ତି ପ୍ରଭାବରେ କୃପା ଦ୍ୱାରା ଶୁଦ୍ଧ ହେଇଯିବ, ସେତେବେଳେ ବଡି ଆଉ ଡିମାଣ୍ଡ କିଛି କରିପାରିବନି, ବଡିକୁ ନେଗ୍ଲେକ୍ଟ ବି କରାଯିବନି, ବଡିର ଯେତେ ଆବଶ୍ୟକତା ଅଛି ତାକୁ ସେତିକି କାହା କଣ୍ଟ୍ରୋଲ, ଆତ୍ମାର କଣ୍ଟ୍ରୋଲ ହେବ, ଏ ସମୟରେ ଖାଇବି, ଏ ଖାଇବାକୁ ଏତିକି ଦେବି, ଶୋଇବାକୁ ଏତିକି ଦେବି, ଚିନ୍ତା ବଡି ଚିନ୍ତା କିଛି କରିବନି, ସେଟା ସିଏ ଆମ ଭିତରେ ଟୋଟାଲି ସେ ରିଜେକ୍ଟ କରିବ। ଏଇଟା ଯେତେବେଳେ ଆତ୍ମ ଚେତନାଟା ଜାଗ୍ରତ ହବ, ବଡି ତାକୁ ଡିମାଣ୍ଡ କରିପାରିବନି, ସିଏ ତାର ବଡିକି ଇଚ୍ଛା ମନ ଇଚ୍ଛା ତାର ବ୍ୟବହାର କରିବ, କାହିଁକି ତାର ଆତ୍ମ ଚେତନାଟା ଜାଗ୍ରତ ହେଇଯାଇଛି। ତୁମକୁ କେତେବେଳେ ଭୋକ ଲାଗିବ, 10ଟା ବେଳେ ଭୋକ ଲାଗିବ, 10ଟା ବେଳେ ତୁମେ ଖାଇବା ପାଇଁ ବାଧ୍ୟ, ନ ଖାଇଲା ମାନେ ତୁମେ କହିବ ପେଟ ଗରମ ହେଇଗଲା, ମୋତେ ପେଟ ଲାଳ ହେଇଗଲାଣି, କିଏ ମୋର ଗ୍ୟାସ ହେଇଯାଉଛି, ଡକ୍ଟର କହୁଛି ମୋତେ ଗ୍ୟାସ ହେଇଗଲାଣି, ମୋ ମୁଣ୍ଡ ଘୁରଉଛି, କହୁଛ ନା, କାହିଁକି ତୁମର ବଡି ଡିମାଣ୍ଡ କରୁଛି, ଆଉ ତୁମେ ତୁମେ ଦେହ ଚେତନାରେ ଅଛ, ତୁମେ ଦେବା ପାଇଁ ବାଧ୍ୟ। କିନ୍ତୁ ସ୍ପିରିଚୁଆଲ ହେଇଗଲା ସେମିତି କିଛି ମାନେ ନାହିଁ, ମୁଁ ଖାଇବାକୁ ଦେବି ଦେବି ଠିକ ଅଛି, କି ସ୍ୱର କିଛି ଅସୁବିଧା ହବନି, କାହିଁକି ଅସୁବିଧା ହବନି, ନା ସ୍ୱରଟା ତାର ମନଟା ସବୁ ଇନ୍ଦ୍ରିୟଟା ସବୁ ଭଗବାନଙ୍କ ଉପରେ, ସେତେବେଳେ ସ୍ୱରଟା ଭଗବାନଙ୍କର ଚରଣ କମଳ ସମର୍ପଣ କରି ତାର ଦାୟିତ୍ୱଟା ଭଗବାନ ନିଅନ୍ତି। ଆଉ ଭୋଜନ କରିବାର ଅଛି ଠିକ ଅଛି, କେତେବେଳେ ଭୋଜନ କରାବ କି କଣ ଅସୁବିଧା ଅଛି। ପ୍ରଭୁପାଦଜୀ ମହାରାଜ ତାଙ୍କ ଭାବାର୍ଥରେ ବି ଲେଖିଛନ୍ତି, କୋଉଠି ମୁଁ ପଢୁଥିଲି, ପ୍ରଭୁପାଦଜୀ ମୋଷ୍ଟଲି ଯୋଗୀ ମାନେ ତା ସେକେଣ୍ଡ ଆୱାରରେ ଭୋଜନ କରନ୍ତି, ସ୍ପିରିଚୁଆଲ ଏଜ୍ ପର୍ସନ ମାନେ ସେକେଣ୍ଡ ଆୱାର ମାନେ କୋଉଟା 12ଟା ପରେ। ତୁମେ କହିବ ମୁଁ ସେଇଟା କରିବି, ତୁମେ ସେଇଟା କଲା ତୁମର ପେଟ ଗରମ ହେଇକି ତମର କଣ ହେଇକି ତୁମ ମୁଣ୍ଡ ପିତ ଉଠିକି ତୁମେ ଗଲା, ତୁମର ମୁଣ୍ଡ ପାଗଳ ହେଇଯିବ, କାହିଁକି ତୁମେ 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 ସମର୍ପିତ ହେଇନ, ତୁମର ଦାୟିତ୍ୱଟା ତୁମେ କୃଷ୍ଣଙ୍କ ଉପରେ ଛାଡ଼ିନ, ତୁମେ ଏଇଟା ଆର୍ଟିଫିସିଆଲ କିଛି କରିହବନି। ସେଥିପାଇଁ ଆମକୁ ଯୁକ୍ତ ଆହାର କୁହାଗଲା, ବେଶୀ ଖାଅନି କମ୍ ଖାଅନି, ତୁମେ ଏଇଥିରେ ଚାଲ, ବେଶୀ ଶୁଅନି କମ୍ ଶୁଅନି, ବେଶୀ ବୁଲନି କମ୍ ବୁଲନି, ବେଶୀ କାର୍ଯ୍ୟ କରନି କମ୍ କାର୍ଯ୍ୟ କରନି, ଯେତିକି ଆବଶ୍ୟକ ପୁରା ଗୋଟେ ପ୍ରଥମେ ତମ ଶରୀରଟାକୁ ଟ୍ରାକ୍ ଆଣିବା ପାଇଁ ତୁମେ ବେଶୀ କିଛି କରିପାରିବନି କମ୍ କିଛି କରିପାରିବନି, ଆଚାର୍ଯ୍ୟମାନଙ୍କର ପ୍ରିନ୍ସିପଲ ହିସାବରେ ଯିବ, ଏଇଟାକୁ ଯୁକ୍ତ କୁହାଯାଏ। ତୁମେ ଭାବନି ତୁମେ କିଛି କରିଦେଲେ, ଅଧିକା କିଛି କରିଦେଲେ ତୁମର ଭକ୍ତି ହେଇଯିବ, ହବନି, ଏଇଟା ମୋ ଜୀବନ ଅନୁଭବରେ ମୁଁ କହୁଛି, ବହୁତ ବର୍ଷ ତପସ୍ୟା କଲେ ତୁମର ଭକ୍ତି ହେଇଯିବ ସେମିତି କିଛି ମାନେ ନାହିଁ। ହଁ, ଶରୀର ଶୃଙ୍ଖଳା ହେବ, ଶରୀର ତୁମର ଶୃଙ୍ଖଳିତ ହେଇଯିବ, କିନ୍ତୁ ଭକ୍ତି ସହିତ ତାର କିଛି ମତଲବ ନାହିଁ। ଭକ୍ତି ସହିତ କିଛି ମତଲବ ନାହିଁ, ଭକ୍ତି ଅଲଗା ଜିନିଷ। ସେଟା କେବଳ ଆଚାର୍ଯ୍ୟଙ୍କ ପାଖରେ ସମର୍ପଣ ହେଇପାରିଲେ, ଗୁରୁ ବୈଷ୍ଣବ ପାଖରେ ତାଙ୍କର ସେବା ତା ଦ୍ୱାରା ହେବ। ଉପବାସ ବ୍ରତ ସହିତ କିଛି ସମ୍ପର୍କ ନାହିଁ। ଏତିକି ହବ ବଡି ତୁମର ଗୋଟେ ରେଗୁଲାଇଜ ହେଇଯିବ, ଶୃଙ୍ଖଳିତ ହେଇଯିବ, ଏଇଟା ହେଇପାରିବ, କିନ୍ତୁ ତା ଭକ୍ତି ସହିତ ତା କିଛି ସମ୍ପର୍କ ନାହିଁ। ସେଥିପାଇଁ ଆମର ଶୁଷ୍କ ବୈରାଗ୍ୟକୁ ମହାପ୍ରଭୁ କାଟି ଦେଇଛି। ଆମର ତ୍ୟାଗ ନାହିଁ କି ଭୋଗ ନାହିଁ, ଯୁକ୍ତ ଅଧିକା ଖାଇବାର ନାହିଁ, କମ୍ ଖାଇବାର ନାହିଁ। ଫିଷ୍ଟ ହେଇଥିଲେ ଯେତିକି ଖାଇବି, ସାଧା ଦିନ ବି ସେତିକି ଖାଇବି, ଏଇ ସମୟରେ ଯାହା ସେ ସମୟରେ ସେୟା, ଯୁକ୍ତ ବେଶୀ ନାହିଁ କମ୍ ନାହିଁ। ସେ ଯୁକ୍ତ ନ ହେଇପାରିଲେ ଭକ୍ତି ହେଇପାରିବନି। ସେଥିପାଇଁ ସବୁବେଳେ ଏକାଦଶ କନ୍ଦରେ ବି ସେଇ ଜିନିଷ ଉଦ୍ଧବ ଭଗବାନ କହିଛନ୍ତି, ଗୀତାରେ କହିଲେ ନା, ଯୁକ୍ତ ଆହାର ବିହାର ସେ ଯୁକ୍ତ ଜ୍ୟେଷ୍ଠ ସେ କର୍ମ ସେ, ଯୁକ୍ତ ଲଗେଇଲେ ନା, ଯୋଗ ଭବତି ଦୁଃଖ ସବୁ ଯୁକ୍ତ। ବଡିଟା ମୁଁ ଡିମାଣ୍ଡ କରୁଛି, ଶରୀରଟା ଜବରଦସ୍ତି ଆମକୁ ଚାହୁଁଛି। ଆମର ଯେତେବେଳେ ସମର୍ପିତ ଜୀବନ ହେଇଯିବ, ଭକ୍ତିରେ ରସ ମିଳିବ, ସେତେବେଳେ ବଡିଟା ଆମର କିଛି ଆବଶ୍ୟକ ନାହିଁ। ସେ ବି କୋପରେଟ୍ କରିବା ପାଇଁ ବାଧ୍ୟ, ତା ଦାୟିତ୍ୱ କୃଷ୍ଣ ନେଇଥିବେ। ସେ ତ ଦେବି ଖାଇବ, ଦେବି ଗୋଟେ ଥର ଦେବି, ଆଉ କ'ଣ ଶୋଇବାର ଅଛି? ଠିକ ଅଛି, ଦୁଇ ଘଣ୍ଟା କେତେବେଳେ ଶୋଇ ଶୋଇ ଚିନ୍ତା, ସ୍ୱର ଚିନ୍ତାଟା ତାର ଜିରୋ ଥିବ। ରୋଗ ହେଇଯିବ, ବର ହେଇଯିବ, ଏଟା ହେଇଯିବ, ତାହା ହେଇଯିବ, ବୁଢ଼ା ହେଇଯିବ, କିଏ ପଚାରିବ, ଏଇଟା ସବୁ ଭକ୍ତିର କୌଣସି ଲକ୍ଷଣ ନାହିଁ, ଆତ୍ମଚେତନଶୀଳ ବ୍ୟକ୍ତିର ଲକ୍ଷଣ ନୁହେଁ। ମୋର କ'ଣ ହବ ସେ ଜାଣିନି, କାଲି ତାର କ'ଣ ହବ, ବୁଢ଼ା ହେଇଗଲେ ମୋର କ'ଣ ହବ, କାହିଁ ସେ ଚିନ୍ତା କରିବ? ସେ ଯଦି ସେଇଟା ଚିନ୍ତା କରୁଛି, ତା ମାନେ ତାର ଅର୍ଥଟା କ'ଣ, ତା ଦାୟିତ୍ୱଟା ବର୍ତ୍ତମାନ ସୁଦ୍ଧା ଭଗବାନଙ୍କୁ ଦେଇନି। ଜଣେ ତା କଥାରେ ଚିନ୍ତା କରୁଛି, ମୋର କ'ଣ ହବ କାଲି, ତା ମାନେ କ'ଣ, ତା ସେ ଭଗବାନଙ୍କର ଶରଣାଗତ ହେଇନି। ଆଉ ଯୋଉଟା କି ଭକ୍ତିର ମୂଳ, ତା ଫାଉଣ୍ଡେସନଟା କ'ଣ ଚାଲିଛି, ସେ ବଡ ବଡ କଥା କହିଲେ କ'ଣଟା ହବ? ସେ କେତେ ଦିନ ସେବା କରୁ, କେତେ ବଡ କଥା କହୁ, କେତେ ବଡ ପ୍ରିଚର ହଉ, କି କେତେ ବଡ ସ୍ଥିତିରେ ଥାଉ, ତା କିଛି ଭାଲ୍ୟୁ ନାହିଁ। ତାର ଚିନ୍ତାଟା ରହୁଛି, ଯେତେବେଳେ ଚିନ୍ତାଟା ରହି, ତାହେଲେ ତାର ସମର୍ପଣ ଭଗବାନଙ୍କ ତ କ'ଣ ହେଇଛି, ଶରଣାଗତ କ'ଣ ହେଇଛି, ତା ଦାୟିତ୍ୱଟାକୁ ସେ ଭଗବାନଙ୍କୁ ଛାଡ଼ି ନାହିଁ, ସେଥିରେ ସେ ଫେଲ୍ ହେଇଯିବ, ଯୋଉଦିନ ହେଲେ ପରୀକ୍ଷାରେ ଫେଲ୍ ହବ। ଆମେ ଆମ ବିଷୟରେ କି ଚିନ୍ତା କରିବାର ନାହିଁ, ଆମେ ତ ଆମର ଆମେ ତ ନହେ ତ ହଁ ଆମର ନହେ ତ ଆମେ, ମୁଁ ନିଜର ନୁହେଁ, ସଂସାର ସମସ୍ତେ କହୁଛନ୍ତି ମୋ ନିଜର, କିନ୍ତୁ ମୁଁ ନିଜର ନୁହେଁ। ଏ ହେଉଛି ଭକ୍ତି, ମୁଁ ଆପଣଙ୍କର ହେଇଛି, ସୁଖରେ ବି ଆପଣଙ୍କର, ଦୁଃଖରେ ମୁଁ ଖରାପ ଲୋକ ହେଲି ଆପଣଙ୍କର, କ'ଣ ଅଛି ପାପି ହେଲି ଆପଣଙ୍କର, ମୋ ବିଷୟରେ ମୁଁ ଚିନ୍ତା କରିବି। ସଂସାର ଲୋକ ତାଙ୍କ ଆମେ ସଂସାର ଲୋକଠୁ ହୀନ ହେଇଯିବା, ମନେ ରଖିଥ ଭକ୍ତିର କେତୋଟି ଜିନିଷ ନ ଜାଣିଲେ ତୁମେ ସଂସାର ଲୋକଠୁ ବି ଛୋଟ, ବଡ଼ ନୁହଁ, ଖରାପ ଲାଗିପାରେ, କିନ୍ତୁ ସତ୍ୟ ହରିଭଜନ କରିକି ସଂସାର ଲୋକଠୁ ମୁଁ ଦେଖେଇଦେବି ତୁମକୁ, ଯେଉଁ ଦେଶ ଦେଶ ସେବା କରୁଛନ୍ତି ତୁମେ ତାଙ୍କଠୁ ବି ଛୋଟ ହେଇଯିବ। ଦେଶ ସେବା କରିବା ଲୋକ ତାଙ୍କ ପରିବାର ଚିନ୍ତା କରନ୍ତିନି, ସେ କ'ଣ କରନ୍ତି, ଦେଶ ଆଜ୍ଞା ନା ସେବା କରିବା। ଯେଉଁମାନେ ଯେଉଁ ମୋଦି ମୋଦି ଯୋଉଟା ଯୋଉଟା ଆସୁଛନ୍ତି ସବୁ, ସେମାନେ କ'ଣ ତାଙ୍କର ଘର ଦ୍ୱାରା ସଂସାର କ'ଣ କିଛି କରିପାରିନଥାନ୍ତେ ନା କ'ଣ? ସେମାନେ ଯୋଉ ଯୋଉ ଦେଶ ପାଇଁ କରିବା ପାଇଁ ତାଙ୍କର ଯୋଉ ଇଚ୍ଛା ରହିଛି ସବୁ, ଦିନ ରାତି 24 ଘଣ୍ଟା, ସେ ଗୋଟେ ଲୋକ ଯୋଗୀ ଭଳିଆ 2 ଘଣ୍ଟା ଶୋଉଛି, 2 ଘଣ୍ଟା ଶୋଉଛି, ଗୋଟେ ଦିନରେ 3000 ସାଢେ 3000 ଫୋନ କଲ୍ ସେ ଆଟେଣ୍ଡ କରୁଛି, ତା ବିଷୟରେ ଚିନ୍ତା କରୁଛି, ତା ବିଷୟରେ ଚିନ୍ତା କରୁଛି, ତାକୁ 70 ବର୍ଷ ହେଇଗଲାଣି, କୁଆଡେ ମରି ମାରିଯିବି, ଚାଲ ବାହାରି ବସି ବସିକି ଜପ କରିବା କି ଭଜନ କରିବା, ନା ତା ଦେଶ ସେବା କରିବାର ଅଛି ନା, ସେ ତାକୁ ନିଜକୁ ଭୁଲୁଛି। କେହି ବି ଜୀବନରେ ସଫଳତା ଯିଏ ଲାଭ କରିଛି ସେ ନିଜକୁ ଭୁଲିଗଲେ। ଗୋଟେ ବୈଜ୍ଞାନିକ ମାନେ ଯୋଉ ରିସର୍ଚ୍ଚ କରୁଛନ୍ତି, ଏଇ ଯୋଉ ଭ୍ୟାକ୍ସିନ ବାହାରିଛି, ଯୋଉ ମେସିନ ଗୁଡା ବାହାରୁଛି, ଯୋଉ କଣ ଟୀକା ଗୁଡା ବାହାରୁଛି, ତୁମେ କଣ ଭାବୁଛ ସେମାନେ ଏତିକି ଦିନ ସେମାନେ ଖାଇବା ପିଇବା ସବୁ ଛାଡିକି ପୁରା ରିସ୍କି ନେଇକି କାମ କରୁଛନ୍ତି? କେହି ବି ନିଜ କଥା ଚିନ୍ତା କରିକି ସଫଳତା ପାଇପାରିବେନି। ଏଟା ସବୁଆଡେ ଜଗତରେ ଦେଖ, ଏ ଯେ କୋଟିପତି ହେଇଛି, ଯେ ଦୋକାନ ଗୋଟେ କରିଛି, ତାର ଖାଇ ନିଜ କଥା ଚିନ୍ତା କଲେ ସେ କେବେ ସକାଳୁ ଉଠୁ ଖାଉ ନ ଖାଉ ଦୋକାନ ଖୋଲି ଦଉଛି? ସମସ୍ତେ ନିଜକୁ ଅବହେଳା କରିକି ହିଁ ସକ୍ସେସ ଗୋଟେ ପାଆନ୍ତି। ଆମେ କଣ କହୁଛୁ, ମୁଁ ଠାକୁରଙ୍କୁ ଡାକିବି କିନ୍ତୁ ମୋର କେୟାରଟା ମୁଁ ପୁରା ଭଲ ଭାବରେ ରଖିବି, ଏଟା କେମିତି ଭକ୍ତି? ଏଟା ଭକ୍ତି ହେଇପାରିବନି, ଏଟା କେବେ ଭଗବାନଙ୍କର ଭଜନ ହେଇପାରିବେ। ନିଜର ଦାୟିତ୍ୱଟାକୁ ଛାଡ଼ିବାକୁ ପଡିବ, ନିଜର ବିଷୟରେ ଛାଡ଼ିଦେବାକୁ ପଡିବ। ଆଉ ସେମାନେ ନିଜ ବିଷୟ ଛାଡ଼ିକି ଅନ୍ୟ ବିଷୟରେ ଚିନ୍ତା କରନ୍ତି, ଆମେ ନିଜ ବିଷୟ ଛାଡ଼ିକି ଗୁରୁକୃଷ୍ଣଙ୍କ ବିଷୟରେ ଚିନ୍ତା କରିବା, ଏଇଟା ଫାର୍ଷ୍ଟ ଷ୍ଟେପ୍, ଏଇଟା ହେଉଛି ସକ୍ସେସ ଅଫ୍ ଦି ପିଲର, ଏ ପିଲର ଅଫ୍ ଦି ସକ୍ସେସ, ସଫଳତାର ଏଟା ହଉଛି ପିଲର, ଏଟା ସ୍ତମ୍ଭ, ନହେଲେ କେମିତି ହବ ଏଟା? ହଁ, ବଡି ବଡି ବଡିରେ ଯୋଉ ଡିମାଣ୍ଡ ରହିଛି, ହଁ ଗୋଲକ ବୃନ୍ଦାବନ ଏଟା ନାହିଁ, ସେଥିପାଇଁ ଏଇ ଗୋଟେ ପଏଣ୍ଟରୁ କଟିଯିବ। ଶରୀର ଡିମାଣ୍ଡଟା ରହୁଛି ନା, ସେଥିପାଇଁ ଶରୀର ଯେତେବେଳେ ଡିମାଣ୍ଡ ରହୁଛି, ତା ଦେହରେ କାମ ରହିଛି, କ୍ରୋଧ ରହିଛି, ଆଉ କାମ କ୍ରୋଧ ଯେତେ ଜିନିଷ ରହିଛି ତା ଭିତରେ ସବୁ ଗୋଟିଏ ଜିନିଷ ସବୁ କଭର କରି ରଖିଛି, ସେ ହେଉଛି କ'ଣ, କାମ ରୂପ ଦୁରାସଦମ୍। ତା କ'ଣ ସେ ଶ୍ଳୋକ ଆରମ୍ଭ ଲାଷ୍ଟଟା କ'ଣ ରହିଲା, ଜୟ ଶତ୍ରୁ ମହାବାହୁ କାମ ରୂପ ଦୁରାସଦମ୍, ଆ କାମ ଏସ କ୍ରୋଧ ଏସ ପରବର୍ତ୍ତୀ ଶ୍ଳୋକଟା ନା, ତା ପରବର୍ତ୍ତୀ ଶ୍ଳୋକଟା ହେ ଅର୍ଜୁନ, ଏ ଶତ୍ରୁକୁ ତୁମେ ବିନାଶ କର, କାମ ରୂପ ଦୁରାସଦମ, ଯାହାକୁ ଜୟ କରିବା ବହୁତ କଷ୍ଟ, ସେ ହେଉଛି କାମନା। କାମନା ପାଇଁ ହିଁ ଶରୀରଟା ମିଳିଛି ତାକୁ ତୁମେ। ଏଇଟା ଏଇ ଜଗତରେ କାହିଁକି ରହିଛି ନା, ଏଇଟା ଯେହେତୁ ଆମେ ଶରୀରଟା ଧାରଣ କରିଛେ, ସେ ଶରୀରଟା ହେଉଛି ଜଡ଼, ମାଇକ ଶରୀର, ସେଇଟା ରହିବ। କିନ୍ତୁ ଏ ଜଗତରେ ସେଇଟା, ଆଧ୍ୟାତ୍ମିକ ଜଗତରେ ଭଗବାନଙ୍କର ପାଖରେ ସେ ଜିନିଷ ନାହିଁ। କାରଣ ଆମେ ତ ଆଗେ ଆଗେ ଶରୀର ଯାଉ ଯାଉ ଜଡ଼ ଶରୀରଟା ତ ଏଇଠି ନଷ୍ଟ ହେଇକି ଯାଉଛି ନା, ଯେତେବେଳେ ଜଡ଼ ଶରୀରଟା ତ ନଷ୍ଟ ହେଇଗଲା, ଗଲା କି ମନ ବୁଦ୍ଧି ଅହଙ୍କାର, ମନ ବି ଯାଇପାରିବନି ସେଠି। କାମନାଟା କୋଉଠି ଆସୁଛି, ଗୋଟେ ମନରୁ ଆସୁଛି ନା, ଆଉ କାମଦେବ କୋଉଠି ଅଛନ୍ତି, ମନରେ ଅଛନ୍ତି ନା, ମନ ବି ଯାଇପାରିବନି, ମନ ସ୍ୱର୍ଗ ପହଞ୍ଚିବ ତାପରେ ଆଉ ଉପରକୁ ଯାଇପାରିବନି। ବିରଜାରେ ପ୍ରବେଶ କରୁ ମନ ବି ଗଲା, ସେଠି ମନ ଚାଲିଯିବ, ମନ ବୁଦ୍ଧି ଅହଙ୍କାର ଯୋଉ ରହିଥିବ ସବୁ ସବୁଜ କଲା ସେଠି ରହିଯିବ, ବିରଜା ପାରକୁ ଯାଇପାରିବେନି ସେମାନେ। କାରଣ ବିରଜାରେ ପ୍ରବେଶ କଲା ମାତ୍ରେ ମନ ବୁଦ୍ଧି ଅହଙ୍କାର ରହିଗଲା, ସେଠି କଣ ହବ, ସାଙ୍ଗେ ସାଙ୍ଗେ ଚିନ୍ମୟ ଶରୀର ପ୍ରାପ୍ତ, ଯେମିତି ଅଜାମ୍ବେଳ ପ୍ରମାଣ ଦିଆଯିବ, ଯେମିତି ଅଜାମ୍ବେଳର ଗଙ୍ଗା ସର ସରି ଧ୍ରୁବ ମହାରାଜଙ୍କର ଗଙ୍ଗାରେ ସ୍ନାନ କରୁ କରୁ, ଗଙ୍ଗାରେ ନାଇଁ ନାଇଁ ସରି ଅଜାମ୍ବେଳ ଧ୍ରୁବରେ ତ ଶରୀର ପରିବର୍ତ୍ତନ କରୁ ନା, ସେ ଶରୀରରେ ପଳେଇଗଲେ ସିଧା ସେଇ ଶରୀରରେ ସେ ଭଗବାନ ପାଖକୁ ଗଲେ। ଅଜାମ୍ବେଳ କଣ ଗଙ୍ଗାରେ ସ୍ନାନ କଲେ ତାଙ୍କର ଜଡ଼ ସ୍ୱରଟା ସାଙ୍ଗେ ସାଙ୍ଗେ ସେଠି ଚାଲିଗଲା। ଶୁଦ୍ଧ ସତ୍ତାତ୍ମକମ ଚତୁର୍ଭୁଜମ ଭଗବତ ସେବା ଉପଯୋଗୀ ରୂପମ ସିଦ୍ଧ ସ୍ୱାମୀ ଲେଖିଲେ, ଶୁଦ୍ଧ ସତ୍ତ୍ୱାତ୍ମକମ ଭଗବତ ସେବା, ଶୁଦ୍ଧ ସତ୍ତ୍ୱାତ୍ମକମ ଚତୁର୍ଭୁଜମ ରୂପମ ଭଗବତ ସେବା ଉପଯୋଗୀ ଚକ୍ରଧର ଲେଖିଲେ, ଭଗବାନଙ୍କର ସେବା ଉପଯୋଗୀ ଶୁଦ୍ଧ ସତ୍ତ୍ୱାତ୍ମକ ଚତୁର୍ଭୁଜ ରୂପ କିଏ ପାଇଲେ, ସରଟା ଗଲା କୁଆଡେ, ଏ ଶୁଦ୍ଧ ସତ୍ତ୍ୱାତ୍ମକ ରହିଲା ସେଇଟା ମନ ବୁଦ୍ଧି ଅହଙ୍କାର କିଛି ରହିଲା, ଶୁଦ୍ଧ ସତ୍ତ୍ୱରେ ଆଉ କହିଲେ ଏଗୁଡା କୋଉଠୁ ରହିଲା, ସେଇଠୁ ପାଇକି ସିଧା ବିମାନରେ ବସିକି ଗଲା ଅଜାମେ। ତେଣୁ ଏଇଠି ଶରୀରଟା ଅଛି ବୋଲି ଏଇଠି ଶରୀର ସହିତ ଏଇ କାମନା କ୍ରୋଧଟା ଆମେ ଚିନ୍ତା କରୁଛୁ, ତେଣୁ ଏଇ ଏଇ ଜଗତ ସେ ଜଗତ କଥାଟା ଏଇ ଶରୀରରେ ଚିନ୍ତା କରିକି ଆମେ ପାଇବା ଯେ ଭଗବାନ ଯେଉଁ ନୃତ୍ୟ କରୁଛୁ ସେଥିରେ କାମନା ରହିଛି ନାହିଁ। ମହତ୍ ପୁରୁଷ ମାନଙ୍କର ଆଚରଣ କହି ସ୍ୱର୍ଗର ତ ଜିନିଷ ଗୁଡାକ ନାହିଁ, ଆଉ କେତେ ଜିନିଷ ସେଗୁଡା କଣ କୁହାଯିବ। ନାରୀମାନଙ୍କୁ ସେଦିନ ଉର୍ବଶୀ ତଳେ ଆସିଥିଲେ ବହୁତ ଘୃଣା କରୁଥିଲେ ନା, ଉର୍ବଶୀ ତଳେ ଆସିଥିଲେ ପୁର୍ବାଙ୍କୁ ସେଦିନ ସର୍ତ୍ତ କଲେ, ମୁଁ ବିବାହ ହେବି, ଘୃତ ଛଡ଼ା ଅଲଗା କିଛି ଭୋଜନ କରିବିନି, ଘୃତ ଭୋଜନ କରି। ଦ୍ୱିତୀୟ ହେଲା, ମୋ ସହବାସ ବ୍ୟତୀତ ଅଲଗା ସମୟରେ ତୁମକୁ ଉଲଗ୍ନ ଦେଖିବିନି। ସ୍ୱର୍ଗରେ ଏସବୁ ନାହିଁ, ଲଙ୍ଗଳା ଡ୍ରେସ୍ ପିନ୍ଧିବା ଏସବୁ, ଆଜିକାଲି ଯେମିତି ଡ୍ରେସ୍ ପତ୍ର ପିନ୍ଧୁଛନ୍ତି ଅଭଦ୍ର ଭଳିଆ ସବୁ, ଏସବୁ ନାହିଁ ସ୍ୱର୍ଗରେ, ବହୁତ ଦେବତାମାନେ ନା ସେମାନେ। ଉର୍ବଶୀ ସର୍ତ୍ତ କଲେ, ତିନିଟା ସର୍ତ୍ତ ଭିତରୁ ଦୁଇଟା ସର୍ତ୍ତ ଏଇଟା ରହିଥିଲା, ତୃତୀୟରେ ତୁମେ ମେଷ, ମୋର ଯୋଉ ମେଷ ଦିନ ନେଉଛି ମୋର ପୁଅ ଭଳିଆ ପାଳିଛି, ତୁମେ ତାକୁ ସୁରକ୍ଷା ଦେବ। ଦୁଇଟା ସର୍ତ୍ତ ତାଙ୍କ ଭିତରେ ସୁନ୍ଦର ସର୍ତ୍ତ ଥିଲା, ମୁଁ ଘୃତ ସେବନ କରିବି, ମୁଁ ତେଲ ଫେଲ ଖାଇବିନି, ସ୍ୱର୍ଗ ଲୋକରେ ଏଗୁଡ଼ା ସବୁ ନଥାଏ, ଘୃତ ସେବନ କରନି। ଆଉ ଦ୍ୱିତୀୟ କ'ଣ କହିଲେ, ମୁଁ ଅଲଗା କେବେ ବି ତୁମ ଯେମିତି ଉଲଗ୍ନ ନ ଦେଖିବି, ନଙ୍ଗା ନ ଦେଖିବି। ସ୍ତ୍ରୀ ତାଙ୍କ ସ୍ତ୍ରୀ ରୂପରେ, ସ୍ୱାମୀ ରୂପରେ ଗ୍ରହଣ କରିବେ, ଇଏ ବି ତାଙ୍କୁ ସ୍ତ୍ରୀ ରୂପରେ ଗ୍ରହଣ କରିବେ, ସିଧା ମନା କରିଦେଲେ, ଅଶିଷ୍ଟତା ସ୍ୱର୍ଗ ଲୋକରେ ନାହିଁ। ସେମାନେ ସବୁ ଉର୍ବଶୀ, ଏସବୁ ଆଜିକାଲି ଯୋଉ ଚିତ୍ର ଭିତରେ ସବୁ ଫାଦୁର କ'ଣ ଚିତ୍ର କରୁଛନ୍ତି, ଏସବୁ ନାହିଁ, ଆପାଦ ମସ୍ତକ, କେହି ନାରୀମାନଙ୍କର ମୁଖ ବି ଦେଖୁନଥିଲେ ସବୁ। ଏ ଯେଉଁ ଆଜିକାଲି ସବୁ ରାଧାରଣୀଙ୍କ ଚିତ୍ର ବିନ୍ଦୁ ପାଦ ଦେଖାଯାଉଛି, ତାଙ୍କ ମୁଖ ଦେଖାଯାଉଛି, କମର ଭଙ୍ଗୀ ଦେଖାଯାଉଛି, ଏସବୁ ନନ୍ସେନ୍ସ ଆଇଡିଆ, ଏବେ କେବେ ତୁମେ ଏଗୁଡ଼ା କରିପାରିବନି। ରାଧାରଣୀ ଏମିତି ନୁହନ୍ତି, କେବେ ତାଙ୍କର ଏସବୁ ଅଙ୍ଗ ଭଙ୍ଗୀ ଶରୀରର କୌଣସି ଜିନିଷ ଦେଖାଯିବନି, ସବୁବେଳେ ଆବୃତ ଅଙ୍ଗ। ଆଜିକାଲି ସବୁ ଚିତ୍ର ଲୋକମାନେ ସବୁ ପ୍ରଶଂସା ପାଇବା ପାଇଁ କରିଦେଉଛନ୍ତି, ନାଇଁ ନାଇଁ ରାଧାଣୀ ସେମିତି ନୁହନ୍ତି, ତାଙ୍କର ସାଧାରଣ ମାଆ ମାନଙ୍କୁ ଆମେ ଦେଖୁଛୁ ଆମ ଗାଁ ମାନଙ୍କର, ଆଉ ତାଙ୍କ କିଛି ତୁମ ମୁଣ୍ଡରୁ ବୁଢ଼ୀଟା ଉଡ଼ୁଣି ଟାଣିଥିବ, ବୁଢ଼ୀଟା ଉଡ଼ୁଣି ଟାଣିଦେଇଥିବ ଏତେ ବଡ଼ଟା, ତାଙ୍କୁ ଦେଖାହବନି, ଏମିତି ଟେକିକି ଦେଖିବେ ବ୍ରଜବାସୀ, ଯେମିତି ଆମର ଓଡ଼ିଆରେ ସେମିତି ଥିଲେ ନା, ମୁଣ୍ଡରୁ କେହି ଲୁଗା ଖୋଲୁନଥିଲେ, କେହି ଗୋଟେ ନାରୀର ମୁଖ ଦେଖୁନଥିଲେ। ରାଧାଣୀଙ୍କର ସବୁ ସେ ଆପାଦ ମସ୍ତକ ପୁରା ସବୁ, ଆଉ ଏମିତି ଚିତ୍ର ସବୁ ଆଙ୍କିବା ନାରୀମାନଙ୍କ ଭଳି ବିଭିନ୍ନ ଯୋଉ ଆର୍ଟିଷ୍ଟିକାଲ ନେଚରରେ ଏଗୁଡ଼ା ସବୁ ଆଜିକାଲି ଆଙ୍କୁଛନ୍ତି, ସେଇଟା ନୁହେଁ, ସେଇଟା କେବେ ନାହିଁ, ଚିନ୍ମୟ ଜିନିଷ ସବୁ ସବୁ ଏଇସବୁ ତାକୁ ଜ୍ୟୋତି, ନାରଦ ମୁନି ଦେଖିଲେ ଜ୍ୟୋତି ସ୍ୱରୂପରେ ରାଧାରାଣୀ ଯେତେବେଳେ ଶୋଇଛନ୍ତି, ଛୋଟ ଝିଅ ରୂପରେ ଶୋଇଛନ୍ତି, ଗଲେ କୀର୍ତ୍ତିତାଙ୍କର ଭବନକୁ ଦେଖିକି ଚମକିଗଲେ, ଆଉ ପୁରା କାଞ୍ଚନ ପାଞ୍ଚାଳିକା ଯେମିତି କହିଲେ ରାରାମାନନ୍ଦ, ସ୍ୱର୍ଣ୍ଣର ବିଗ୍ରହ ଯେମିତି, ଆଉ ତୁମେ ଆମେ କ'ଣ ସେଗୁଡ଼ା ସବୁ ଆଙ୍କିପାରିବ ନା କ'ଣ, ତୁମେ ସବୁ ଯେମିତି ପରା ଆଙ୍କି ଦେଉଛନ୍ତି ଏସବୁ ଏମିତି କରିକି ନାଇଁ ଠିକ ନୁହେଁ, ଏଟା ଅଜ୍ଞାନ ଜିନିଷ ଠିକ ନୁହେଁ। ଏମିତି ଆଙ୍କି ତାଙ୍କ ପାଦ ଦେଖାଯିବ, ଏମିତି ଅଙ୍ଗକୁ ସବୁ ବିଭିନ୍ନ ପ୍ରକାର ଏଟା ସବୁ ଅପରାଧ। ବସ୍ତ୍ର ସୁନ୍ଦର ବସ୍ତ୍ର ଭୂଷଣ ପିନ୍ଧି ପୁରା ଭଗବାନ କୃଷ୍ଣଙ୍କ ସାମ୍ନାରେ ବି ସେ ଜଗତରେ ଏସବୁ ନାହିଁ, ଏସବୁ ସରର ସରର ଧର୍ମ ଏସବୁ ନାହିଁ। ଏ ଜଗତର ଜଡ଼ ସରର ଅଛି, ଏ ସରର ଆହାର ନିଦ୍ରା ଭୟଭୂତର ଅଛି। ସେ ଜଗତ ଚିନ୍ମୟ ଶରୀର, ଚିନ୍ମୟ ଶରୀରରେ କୌଣସି ଜଡ଼ ଜିନିଷଟା ନାହିଁ, ସେଟାକୁ କେମିତି ଲଗା ହବ? ତେଣୁ ପରୀକ୍ଷିତ ମହାରାଜକୁ ଉତ୍ତର ଦେଉଛନ୍ତି, ଯଦି ବି କିଛି ଜଣାପଡ଼ୁଛି ସବୁବେଳେ ମନେ ରଖ, ଉଦାହରଣ ଦେଲେ ତେ ଯୋଗ ନ ଦୋଷାୟ ବର୍ଣ୍ଣେ ସର୍ବଭୁଜ ଯଥା ସର୍ବଭୁକ୍, ସବୁ ଭୋଜନ କରୁଥିବା ବର୍ଣ୍ଣି ଅଗ୍ନି ଯେଭଳି କୌଣସି ଅପବିତ୍ର ହୁଅନ୍ତିନି। ଗୋଟେ ମଣିଷକୁ ମଣିଷଟା କଣ ସବୁଟା ନା ସବୁଟାକୁ ଅଗ୍ନି ଭୋଜନ କରୁଛୁ, କଣ ଅଗ୍ନି ଅପବିତ୍ର ହେଇଗଲେ? ଅଗ୍ନି କୁଦରେ ଗଙ୍ଗା ଜଳିକି ପକେଇ ତ ପବିତ୍ର କରାହଉଛି ନା କଣ? ତାଙ୍କ ଦ୍ୱାରା ଅପବିତ୍ରତା ଲାଗିବନି କୌଣସି, ସବୁ ସର୍ବଭୁକ୍ତି। ସେଭଳି ଶ୍ରେଷ୍ଠ ପୁରୁଷ ମାନେ ସେମାନଙ୍କ ଦ୍ୱାରା କୌଣସି ଦୋଷ ଲାଗିବନି। ଏ ଯୁକ୍ତି ଦ୍ୱାରା ଆଗେ ଲଜିକ୍ ଦେବେ ଏବଂ ଦ୍ୱିତୀୟ କହୁଛନ୍ତି ନୈଚେତ୍ ସମାଚରେ ଯାତୁ ମନସ୍ୟାପି ହନୀଶ୍ୱର ବିନଶ୍ୟତାଚରଦ ମୌଢ୍ୟାନ ଯଥା ରୁଦ୍ରାଭିଷମ। ଈଶ୍ୱର ବ୍ୟତୀତ ଏହି ରୂପ ଆଚରଣ କେହି ମନର ଦ୍ୱାରା କରିପାରିବେ ନାହିଁ। ରୁଦ୍ର ଭିନ୍ନ ଅନ୍ୟ କେହି ସମୁଦ୍ର ଉତ୍ଥିତ ବିଷ ପାନ କରିପାରିବେ? ପାନ କରିଲେ ଯେଭଳି ବିନାଶ ପ୍ରାପ୍ତ ହୁଏ, ମୂଢ଼ତା ପ୍ରଯୁକ୍ତ ଯଦି କେହି ଈଶ୍ୱର ଲୀଳାକୁ ଅନୁକରଣ କରେ ସେ ମଧ୍ୟ ବିନଷ୍ଟ ହୁଏ। ଦ୍ୱିତୀୟ ଉଦାହରଣ ଦେଲେ କହିଲେ ଯଦି ଜଣେ କହିବ ନା ନାଇଁ ଭଗବାନ ଏତେ ବିବାହ ହେଇଛନ୍ତି ଆମେ ବିବାହରୁ କଣ କଣ ହେଇଗଲା ଅସୁବିଧା, ତୁମର ବିନାଶ ହିଁ ହବ, କାରଣ ଗୋଟିଏ ସ୍ତ୍ରୀକୁ ସମ୍ଭାଳି ପାରୁନୁ ତୁମେ, 10-50ଟା କଣ ସ୍ତ୍ରୀ ସମ୍ଭାଳିବ? ତାପରେ ତୁମେ ଏଟା କେବେ କରିବି ପାରିବନି, ତୁମର ସବୁ ସୀମିତ, ସବୁ ସୀମିତ, ତୁମେ ପୂର୍ଣ୍ଣ ନୁହଁ। ଏଠି କହିଲେ ଯେମିତି ରୁଦ୍ର ଭିନ୍ନ ସମୁଦ୍ରରୁ ଉତ୍ଥିତ ବିଷକୁ ରୁଦ୍ର ପାନ କଲେ, ରୁଦ୍ର ଭିନ୍ନ ଯଦି କେହି ଚିନ୍ତା କରିବ, ଯେମିତି ଲୋକ କହୁଛନ୍ତି ଗଞ୍ଜେଇ ଶିବଜୀ ଗଞ୍ଜେଇ ଖାଆନ୍ତି, ପଞ୍ଚାନନ ମେଳା ନା କଣ ହୁଏ ନା ଓଡ଼ିଶାରେ, ହାତିନାଥ ମେଳା ପଞ୍ଚାନନ ମେଳା, ସେଥିରେ ଗଞ୍ଜେଇ ଭୋଗ ଲାଗେ, ସେ ଗଞ୍ଜେଇ ଗଞ୍ଜେଇ ଆଣନ୍ତି ନା ସେ କଣ ଏଟା କୁହନ୍ତି ଭାଙ୍ଗ, ଭାଙ୍ଗ ପତ୍ର ଆଣି ତ ସବୁ ବାଟିବେ, ବାଟିକି ତାକୁ ପକା ହବ, ସେଥିରେ ପକା ହବ। ଏ ଛୁଆଟି ବେଳେ ଆମର ସବୁ ମନ ନଥିବ ମନା କରି ଖାନି ଖାନି ଏଥିରେ ଭାଙ୍ଗ ପଡ଼ୁଛି, ଛୁଆ ଛୁଆକୁ ଦିଅନ୍ତି, ଛୁଆଙ୍କୁ ସବୁ ଭାଙ୍ଗ ପଡ଼ୁଛି, ଶିବଜୀ ଗଞ୍ଜେଇ ଖାଆନ୍ତି, ତାର ଗୋଟେ ହେଇଯାଇଛି ଆଉ। ଏ ଯୋଉ କଣ ଏଟା ବୋଲବମ ଯିବେ ଯୁଆଡେ ଯିବେ ଶିବ ମନ୍ଦିର ସବୁ ଗଞ୍ଜେଇ ଖାଇବେ, ଏଇଟା ଲୋକ ତ ଭୂତ ହେଇଗଲେଣି, ଲୋକଟାକୁ ମଣିଷ ତା ମଣିଷ ଅବସ୍ଥାରେ ବି ନାହାନ୍ତି, ଲୋକର ସୂଚି ଅସୁଚି କିଛି ବି ନାହିଁ, ପାଗଳ ସବୁ ତୁମର ପାଗଳ। ଏବେ ଏଇଥିରେ ଲୋକ ଆସିଛନ୍ତି ଶ୍ମଶାନ ଘର କରାହେଇଛି, ସେ ଶ୍ମଶାନ ଘର ଉପରେ ବସି ମଦ ପିଉଛୁ, ଶ୍ମଶାନ ତାହେଲେ ଅପବିତ୍ର, ପୁଣି ଦେଖ ସେ ପାଗଳ ନଦେଲେ ଏମିତି କାମ କିଏ କରିବ? ପିଇବାର ଅଛି ଭାଇ, ଅଲଗା କୁଆଡେ ଯାଇକି ପବିତ୍ର ଜାଗାରେ ବସିକି ପିଅ, ସେ ଶ୍ମଶାନ ଏଇଟା ଶ୍ମଶାନ ଘରଟା ଶ୍ମଶାନ ଉପରେ ବସୁଛନ୍ତି ପୁଣି ମଦ ପିଉଛନ୍ତି, ଭୂତ ବି ଏଇଟା କହିବେନି, ଶିବଜୀ ପାଖରେ ଥିବା ଭୂତ ବି କାମ କରିବେନି, ମଣିଷ ତା ଚେତନା କିଛି ନାହିଁ, ଏଗୁଡା ସବୁ ପଶୁ ଭଳିଆ ହେଇଗଲେ ଏ ସମାଜରେ କଣ ଗତି ହବ? ମାନେ କିଛି ଅବସ୍ଥା ନାହିଁ, କୁସଂସ୍କାର ଏମାନଙ୍କର, ମାନେ କଣ ଭଜନ କରିବେ, କଣ ଭକ୍ତି କରିବେ, କଣ ଧର୍ମ ଆଚରଣ କରିବେ, ସବୁ କିଛି ନାହିଁ, କୁସଂସ୍କାର ସବୁ ପଶିଗଲାଣି। ରୁଦ୍ର ଶିବଜୀ ଗଞ୍ଜେଇ ଖାଆନ୍ତି, ତାର ଲୋକ ଯେମିତି ଓଡ଼ିଶା ଦେଖିବ ଯେ ତ୍ରିନାଥ ମେଳାର କାମଟା ହେଲା କେବଳ ଗଞ୍ଜେଇ ଖାଇବା, ତ୍ରିନାଥ ମେଳାଟା କେବଳ ଗଞ୍ଜେଇ ଖାଇବା ପାଇଁ ମେଳାଟା କରାଯାଏ, ଯାହା ଚିଲମ କରିକି ବ୍ରଜବାସୀ ଗୁଡାକ ଭାରି ସରଳ ଥିଲେ, ଦେଖିବ ସେ ବ୍ରଜବାସୀ ପରିକ୍ରମା କଲେ ସବୁ ଗଞ୍ଜେଇ ଗଛ ଲଗେଇ ଦେଇଛି, ସେ ବାବା ଗୁଡା ଗଞ୍ଜଡ଼ି ଗୁଡା ସବୁ ଯାଇକି ବାଙ୍ଗଲାଦେଶ କଣ ବେଙ୍ଗଲରୁ ଓଡ଼ିଶାରୁ କେଉଁ ଗଞ୍ଜଡ଼ି ସବୁ ଜୁଟିଲେ ଆଉ, ଜୁଟି ସବୁ ଗଞ୍ଜେଇ ଖାଏ, ଟୋକା ଗୁଡାକ ସବୁ ଗଞ୍ଜେଇ ଖାଇ ଶିଖେଇଦେଲି, ପରିକ୍ରମା ଗଲା ବେଳକୁ ସବୁ ରାସ୍ତା ବିଲ ଗୁଡାକ ସବୁ ଗଞ୍ଜେଇ ଗଛ ପତ୍ର ଗୁଡାକ, ମୁଁ ଥରେ ପଚାରିଲି ଗୋଟେ ଏ ଗଛଟା କଣ ଏମିତି ଉଠିଲା, ଏଇଟା ସବୁ ଭାଙ୍ଗ ଗଞ୍ଜେଇ, ହେ ଭାଙ୍ଗ ବଟା ହଉଥିବ ସବୁ ନଷ୍ଟ କରିଦେଲେ ନା କଣ, ଶିବଜୀ ଖାଆନ୍ତି ଆଉ ଭୋଲେନାଥ ଭୋଲେନାଥ ବୋଲି କହି ଟାଣି, ଶିବଜୀ ଖାଇକି କୋଉଠି ଆସିଛନ୍ତି, ଶିବଜୀ ବିଷ ଖାଇକି ଆସିଛନ୍ତି ନା କ୍ୟାନସର ହସ୍ପିଟାଲକୁ ଯାଇଛନ୍ତି ନା ତାଙ୍କର କୋଉ ରୋଗ ହେଇଯାଇଛି, ଜଣେ ଶିଷ୍ୟ କଥା କହୁଛି, ତୁମେ ଆଚରଣ କରିପାରିବନି, ସମର୍ଥ ପୁରୁଷମାନଙ୍କୁ ତୁମେ କେବେ ଅନୁକରଣ କରିପାରିବନି, ତାଙ୍କର ଆଚରଣ କେବେ ଅନୁକରଣ କରିପାରିବନି। ସେଥିରେ ନୀଳକଣ୍ଠ ସେ ବିଷ କେଉଁଠି ଧାରଣ କରିଦେଲେ, କଣ୍ଠରେ କେବଳ ଏତିକି ରଖିଦେଲେ, ତୁମେ ଧୂଆଁଟା ଆଉ କଣ୍ଠରେ ରଖୁନା, ଦେଖିବା ତୁମର କେଉଁଠି କଳା ହଉଛି କି ନାଲି ହଉଛି କି ଗ୍ରୀନ ହଉଛି ଜଣାପଡ଼ିବ, ଏସବୁ ପାଗଳ ଶିବ ନା କହିକି ଖାଇବେ ଏସବୁ ଜିନିଷ। ସେଠି ଯେମିତି ଅଛନ୍ତି ବେଙ୍ଗଲରେ କାଳୀଙ୍କ ନାଁ କହିକି ଆମିଷ କହିବା ମା ମାଆକୁ ଆମିଷ ଭୋଜନ କରି ଛେଳି ବିଡ଼ାକୁ ସବୁ ମାରିବେ ଆଉ କ'ଣ ଅଜ୍ଞାନ ମନୁଷ୍ୟ ତାଙ୍କୁ କ'ଣ କହିବ ସେ ମନା କଲେ ଏଠି ନୈଚେତ ସମାଚାର ମନସ୍ୟାପି ହିଅନେଶ୍ୱର କେହି ବି ମନରେ ବି ଚିନ୍ତା କରିବା ଉଚିତ ନୁହେଁ ଈଶ୍ୱର ମାନେ ସମର୍ଥ ପୁରୁଷ ମାନେ ଯାହା କରିଛନ୍ତି ମୁଁ ଏଇଟା କରିବି ବୋଲି କାହିଁକି କହିଛନ୍ତି ନା ବିନଶ୍ୟତି ଆଚରଣ ମୌଢମ ଯଥା ରୁଦ୍ରା ରୁଦ୍ରା ବିଷ ବିଷମ ଏଠି ସେ କହିଲେ ତହି ଯଦାଚରି ଶ୍ରେଷ୍ଠ ଇତି ନ୍ୟାୟନ ଅନ୍ୟା ବି କୁର୍ଯ୍ୟା ଇତି ଆସଂଖ୍ୟ ନୈବ ଇତି ଚକ୍ରବର୍ତ୍ତୀ ପ୍ରଶ୍ନ ଉଠାଇଲେ ଯଦି ଭଗବାନ ଏଇଟା କରିବେ ତାହେଲେ ସମର୍ଥ ପୁରୁଷ ମାନେ ଏଇଟା କରିବେ ତାହେଲେ ଗୀତା ହିସାବରେ ଗୀତାରେ କୁହାଗଲା ଯଦ ଆଚରତି ଶ୍ରେଷ୍ଠ ତା ଶ୍ରେଷ୍ଠ ଲୋକ ଯାହା ଆଚରଣ କରି ଅନ୍ୟମାନେ ସୁଧା ଆଚରଣ କରି କାରଣ ସେ କହିବେ ଭଗବାନ ଏଟା କରିଛନ୍ତି ଆମେ କହିଲୁ ଅସୁବିଧା କଣ ଯଦି କେହି ପ୍ରଶ୍ନ କରନ୍ତି କହିଲେ ନାଇଁ ନାଇଁ ତୁମେ ଏଟା କରିପାରିବନି ସେ ଆଚରଣ କାହିଁ କରିପାରିବନି ଏଠି ସେ କହୁଛନ୍ତି ଅନିଶ୍ୱର ନିକୃଷ୍ଟ ଜୀବ ଯଥା ରୁଦ୍ର ବ୍ୟତିରିକ୍ତ ଅନିଶ୍ୱର କହିଲେ ତୁମେ ଗୋଟେ ନିକୃଷ୍ଟ ଜୀବ ଗୁଡା ତୁମେ ନିକୃଷ୍ଟ ଜୀବ ତୁମର କଣ ଅଛି ତୁମେ ତୁମେ ସେଗୁଡା ମହାପୁରୁଷ ମାନଙ୍କର ବା ଈଶ୍ୱରଙ୍କର ଆଚରଣକୁ ତୁମେ ଅନୁକରଣ କରିବ ଭୁଞ୍ଜନ ସଦ୍ୟ ବିନଶ୍ୟତି ରୁଦ୍ରସ୍ତ ଭୁକ୍ତୁଆ ପ୍ରତ୍ୟୁତ ନୀଳକଣ୍ଠତ୍ୱ ଶୋଭତେ ସ୍ମୃତି ଇତି ଭାବମ ରୁଦ୍ର ତାକୁ ପାନ କରିକି ନୀଳକଣ୍ଠ ରୂପରେ ତାଙ୍କର ପ୍ରସିଦ୍ଧ ନାମ ନୀଳକଣ୍ଠ ନା ପୁରା ଶୋଭା ନା ଆଉ ସେ ବିଷୟରେ ଭଗବାନ ଜଣଙ୍କୁ ମାରିଦେଲେ ସେ ବିଷୟରେ ମଲା ନା ନାହିଁ କୌଣସି ପଦର ଭୁଲି ହଉଛି ଅମୃତରେ ଅମୃତରେ ମଲେ ବିଷରେ ବିଷରେ ଶୋଭା ଦେଲେ ଅମୃତରେ କାହାକୁ ମାରିଲେ ରାହୁ ମାଲ ଦେଖୁନା ଯଦି ପାତ୍ରତା ନଥିବ ଅମୃତ ପିଲେ ତୁମେ ମରିବ ସେ ପାତ୍ରତା ଉପରେ କହୁଛନ୍ତି ରାହୁ କଣ ଅସୁରଟା ପିଲା କଣ ଅମୃତ ଅମୃତ ପିଇକି ମଲା ଶିବଜୀ କଣ ଈଶ୍ୱର ପିଲେ କଣ ବିଷ ଲକ୍ଷ ଯୁବକୁ ବଞ୍ଚେଇଲେ ତୁମେ ପାତ୍ରତା ଦେଖିବାକୁ ପଡିବ ତୁମେ କେଉଁ ବ୍ୟକ୍ତି ଇମ୍ପୋର୍ଟାଣ୍ଟ ହଉଛି ତୁମର ପର୍ସନାଲିଟି ବ୍ୟକ୍ତିତ୍ୱଟା କଣ ତୁମେ କେଉଁ କଣ ତୁମେ ଯେତିକି ତୁମେ ସେତିକିରେ ଗୋଟେ ଓଡ଼ିଆର ଗୋଟେ କୁହନ୍ତିନି ତୁ ଯେତିକିରେ ସେତିକିରେ ରହ ଓଡ଼ିଆର ରାଗିଗଲେ କହିବେ ଯେତିକି ଲୋକ ତୁ ସେତିକିରେ ରହ ବଡ଼ ବଡ଼ କଥା କାହିଁକି କହୁଛୁ ସେଟା ସତ କଥା ତୁମେ ଯେତିକି ତୁମେ ସେତିକିରେ ରହ ବର୍ତ୍ତମାନ ଅସୁବିଧା ହେଉଛି କଣ ସମସ୍ତେ ଉପରେ ଉଠିବାକୁ ଚେଷ୍ଟା କରୁଛନ୍ତି ନାଇଁ 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 ତୁମେ ଯେତିକି ସେତିକିରେ ରୁହ ଯଦି ଓଡ଼ିଆ ରାଗିଗଲେ କୁହନ୍ତି ତୁ ଯେତିକି ସେତିକିରେ ରହ ସେଟା ଆମେ ଜ୍ଞାନେଶ୍ୱର ନିକୃଷ୍ଟ ଜୀବ ଆମେ କେବେ ଉପରକୁ ଉପର କଥା ଚିନ୍ତା କରିବା ଉଚିତ ନୁହେଁ ସାଧୁଗୁରୁ ବୈଷ୍ଣବ ମାନଙ୍କର କଥା ଭଗବାନଙ୍କର କଥା ଆମେ କେବେ ଆଚରଣ କେବେ ବି ଚିନ୍ତା କରିବା ଉଚିତ ନୁହେଁ କରିପାରିବେ ନା ବିନାଶ ହେଇଯିବ ରାହୁ ଅମୃତ ପାନ କରି ତାଙ୍କର ମୃତ୍ୟୁବରଣ ହେଲା ଶିବଜୀ ବିଷ ପାନ କରି ନୀଳକଣ୍ଠ ହେଇକି ସହଜ ସୃଷ୍ଟିକୁ ରକ୍ଷା କଲେ ବିଷ ପାନ କରି କାହିଁକି ତାଙ୍କର ପାତ୍ରତା ସେ ଥିଲା ବ୍ୟକ୍ତିର ପାତ୍ରତା ଉପରେ ନିର୍ଭର କରେ ଯୋଗ୍ୟତାଟା କିଛି ଗୋଟେ ବଡ ଜିନିଷ ନୁହେଁ ତୁମେ ଫିଲୋସଫି ଦର୍ଶନ ଜାଣିଛ ବା ଭକ୍ତିରେ ତୁମେ ବହୁତ କିଛି ତୁମେ କରୁଛ କଣ କରୁଛ ତୁମର ପାତ୍ରତା କଣ ତୁମର ଭାବନାଟା କଣ ସେ ହିସାବରେ ତୁମକୁ ଫଳ ମିଳେ ମନ୍ତ୍ର ସମାନ ହେଲେ ଗୁରୁ ସମାନ ହେଲେ ସମ୍ପ୍ରଦାୟ ସମାନ ହେଲେ ଈଶ୍ୱର ସମାନ ହେଲେ ବି ପାତ୍ରତା ହିସାବରେ ଫଳଟା ମିଳେ ତୁମ ପାଖରେ ଯେମିତି ଜିନିଷଟା ଅଛି ସେମିତି ଫଳ ମିଳିବ ସୁନା ପାତ୍ରରେ ପାଣି ଆଣିବ ଲୁହା ପାତ୍ରରେ ପାଣି ଆଣିବ ଆଉ ପ୍ଲାଷ୍ଟିକରେ ଆଣିବ ପ୍ଲାଷ୍ଟିକ ବୋଟଲ ବାହାରୁନି ମାଟି ପାତ୍ରରେ ପାଣି ଆଣିବ ଜଳଟା ସମାନ କି ନାହିଁ ସ୍ୱାଦ ଓଲଟା ଓଲଟା କାହିଁକି ହେଲା ଦେଖନ୍ତୁ ତୁମେ ସବୁଠୁ ଭଲ ପାଣି କୋଉଥିରେ ଆସିବ ସ୍ୱର୍ଣ୍ଣର ପାଣି ସ୍ୱର୍ଣ୍ଣର ପାଣି ସ୍ୱର୍ଣ୍ଣ ଗ୍ଲାସ ଗୋଟେ ସୁନା ଗ୍ଲାସରେ ଗୋଟେ ପାଣି ରଖିବ ତମ୍ବା ଗ୍ଲାସରେ ଗୋଟେ ରଖିବ ଷ୍ଟିଲ ଗ୍ଲାସରେ ରଖିବ ରୂପା ଗ୍ଲାସରେ ରଖିବ ଲୁହା ଗ୍ଲାସରେ ରଖିବ ମାଟିର ଗ୍ଲାସରେ ରଖିବ ଜଳଟା ସମାନ ସେ ସମାନ ଜଳ ଆଣିବ ସ୍ୱାଦ ଅଲଗା ଅଲଗା କାହିଁକି ହବ ପାତ୍ରତା ଯୋଗୁଁ ସେଭଳି ଭକ୍ତି ସମସ୍ତେ କଲେ ମହାମନ୍ତ୍ର ସମସ୍ତେ ଜପ କଲେ ସମସ୍ତେ ସତ୍ ସମ୍ପ୍ରଦାୟରେ ଆସିଲେ ସମସ୍ତେ ଗୋଟିଏ ଗୁରୁଙ୍କର ଶିଷ୍ୟ ହେଲେ ବି ସମାନ ହେଇପାରିବନି କେବେ ତାର ପାତ୍ରତା କଣ ରହିଛି ତା ପାତ୍ରତା ହିସାବରେ ସେ ଆଧାର ହିସାବରେ ତା ପାତ୍ରତା ହିସାବରେ ସେ ଜିନିଷଟା ସେମିତି ଲାଗିବ ସେଥିରେ ଗୁରୁଙ୍କର ଦୋଷ ନାହିଁ ଲୋକମାନେ ସବୁ କୁହନ୍ତି ନାହିଁ ଏତେ ବଡ ଗୁରୁଙ୍କର ଶିଷ୍ୟ ଆରେ ତୁ ପାଗଳଟା ତୁ କିଛି ଜାଣିନୁ ଗୁରୁ କାହିଁକି ଯୋଡ଼ୁଛ କାହିଁକି ତୁମେ ଗୁରୁ କାହିଁକି ତୁମେ ଯୋଡ଼ୁଛ ସମ୍ପ୍ରଦାୟ କାହିଁକି ତୁମେ ଯୋଡ଼ୁଛ ମନ୍ତ୍ର କାହିଁକି ଯୋଡ଼ୁଛ ଗୁରୁଙ୍କୁ ସେତେ କିଛି କାମ ନାହିଁ ପାତ୍ରତା ପାତ୍ରତାଙ୍କର ତାର ପାତ୍ରତା ଅଭାବ ଅଛି ସେଥିରେ କଣ ଅଛି ତାର ଯେମିତି ପାତ୍ରତା ତାର ସେ ଯାହା ପାଇବ ସେଟା ସେମିତି ହବ ସେଥିରେ କିଛି କୌଣସି ଦୋଷ ନାହିଁ ଜଳର ଯେମିତି କୌଣସି ଦୋଷ ନାହିଁ କିନ୍ତୁ ଜଳ ପିଲାବେଳେ ଆମେ କହୁଛୁ ପାଣିଟା ଭଲ ଲାଗୁନି, କିନ୍ତୁ ପାତ୍ର ଯୋଗୁଁ ଭଲ ଲାଗୁନି। ଗୁରୁ ଯେତେବେଳେ ଗୁରୁଙ୍କୁ ସମ୍ପ୍ରଦାୟଙ୍କୁ ଆଚାର୍ଯ୍ୟଙ୍କୁ କୌଣସି ଯୋଡ଼ିବା ଉଚିତ ନାହିଁ, ଏଟା ପାତ୍ରତା ଉପରେ ନିର୍ଭର କରେ। ମହତ୍ମାନଙ୍କ ବ୍ୟକ୍ତିମାନଙ୍କର ଆଚରଣ ଶିଖିଲେ ରୁଦ୍ର, ଯଥା ରୁଦ୍ର ଶିବଜୀ ଯେଭଳି ଏଠି ସେ ଲେଖିଲେ ନା, ସଦ୍ୟ ବିନଶ୍ୟତି ରୁଦ୍ରସ୍ତୁ ଭୁକ୍ତ ପ୍ରତ୍ୟୁତ ନୀଳକଣ୍ଠ ତ ଶୋଭତେ ସ୍ମୃତି ଇତି ଭାବମ। ରୁଦ୍ର ନୀଳକଣ୍ଠ ସେଟା ପାନ କରିକି ଭୋଜନ କରିକି ନୀଳକଣ୍ଠ ରୂପରେ ଶୋଭିତ ହେଲେ, ତାଙ୍କର ଏତେ ବଡ଼ ଶକ୍ତି ଥିଲା। ଶିବ ସେ ଗପରେ କୁହନ୍ତି, ସେ ପୁରୁଣା କି କ'ଣ ସେ ପଢ଼ିଥିଲେ ଗୋଟେ ସେମିତି କୁହ, ସେ ଯେତେବେଳେ ବିଷ ପାନ କରିଦେଲେ ସତୀ ଧନୁଲା ଗଳାକୁ, ଆଗେ ସତୀ କହିଦେଲେ ପଚାରିକି ପିଇଲେ, ଶିବଜୀ ବହୁତ ମହାନ ପୁରୁଷ ନା, ବହୁତ ବଡ଼ ପୁରୁଷ, ନିଜକୁ କେବେ ଶ୍ରେଷ୍ଠ ଜ୍ଞାନ କରୁନାହାନ୍ତି। ଆଉ ବୈଷ୍ଣବମାନ ଯଥା ଶମ୍ଭୁ, ବହୁତ ବଡ଼ ବୈଷ୍ଣବ ଦେଖିଦେଲେ, ସାଙ୍ଗେ ସାଙ୍ଗେ କହିଲେ ରୁଦ୍ରାଣୀ ଦେଖ କ'ଣ ହଉଛି, କି ଅବସ୍ଥା ବର୍ତ୍ତମାନ ଜଗତର ହବ, ସବୁ ଦେବତାମାନେ ଆସିଛନ୍ତି, ଆଉ ଇଏ ହେଉଛି ଭଗବାନଙ୍କର ଶ୍ରେଷ୍ଠ ଉପାସନା, ବର୍ତ୍ତମାନ ସୁଯୋଗ ମିଳିଛି ଭଗବାନଙ୍କର ସେବା କରିବା ପାଇଁ, ତୁମେ କ'ଣ କହୁଛ ମୁଁ ବିଷପାନ କରିବି ନାହିଁ। ସତୀ ବି ହଁ ମାରିଦେଲେ, କିନ୍ତୁ ଯେତେବେଳେ ଶିବଜୀ ପାନ କଲେ ସେ ତଣ୍ଟି ଧରିନେଲେ, କହିଲେ ଭିତରୁ କହିଲେ ମୋ ପତିଙ୍କର କାଳେ ଦେହାନ୍ତ ହେଇଯିବେ, ଏଣେ ଅଜିତ ଭଗବାନ ଅଛନ୍ତି, ସେ କାଳେ ମୁଖକୁ ଧରିଲେ, ଇଏ ତଣ୍ଟିକି ଧରିଲେ ସିଏ ମୁଖକୁ ଧରିଲେ, କାଳେ ସିଏ ବାନ୍ତି କରି ପକେଇବେ, କିଏ ଶିବଜୀ। ତାହେଲେ ଶିବଜୀ ଦେଖିଲେ କହିଲେ ବର୍ତ୍ତମାନ ଦୁଇଟା ମତେ କରିବାକୁ ପଡ଼ିବ, ସ୍ତ୍ରୀର କଥା ବି ରଖିବାକୁ ପଡ଼ିବ, ଭଗବାନଙ୍କର କଥା ବି ରଖିବାକୁ ପଡ଼ିବ। ବହୁତ ବଡ଼ ସମର୍ଥ ପୁରୁଷ, ତାଙ୍କର ଫଟୋ ଆଗରୁ ସବୁ ଏତେ ସୁନ୍ଦର କ୍ୟାଲେଣ୍ଡର ସବୁ ତିଆରି କରାହଉଥିଲା, ମୋର ମନେ ରହିଛି ସେ କ୍ୟାଲେଣ୍ଡର ଗୁଡ଼ା, ଆଜିକାଲି ଆଉ କିଛି ନାହିଁ। ସେ ଫଟୋ ଗୋଟେ ଶିବଜୀଙ୍କର କେତେ ସୁନ୍ଦର ଧ୍ୟାନରେ ବସିଥିବେ ନୀଳକଣ୍ଠ, ତାଙ୍କ ସବୁ ମହତ୍ ପୁରୁଷମାନଙ୍କର ଏଇ ଗଳାରେ ସବୁ ତ୍ରିରେଖାଙ୍କ କଣ୍ଠ ଯେମିତି ଆମେ ପଡ଼ୁନେ ଦାମୋଦରାଷ୍ଟ୍ର କହ, ଏ କଣ୍ଠରେ ସବୁ ରେଖା ଥିବ ମହତ୍ ପୁରୁଷ ମହତ୍ ନାରୀମାନଙ୍କର ଗଳା ଦେଶରେ ସବୁ କଣ ଗାର ଥାଏ, ଶିବଜୀଙ୍କର ସବୁ ସେମିତି ଗାର କରା ହେଇଥିବ, ଆଉ ନୀଳ ନୀଳକଣ୍ଠ ଏତେ ସୁନ୍ଦର, ତାଙ୍କ ଧ୍ୟାନ ସବୁବେଳେ ବସ ତିନି ଲୋଚନଟାକୁ ଏ ତୃତୀୟ ଲୋଚନଟାକୁ ତାକୁ ଅଳ୍ପ ଟିକିଏ ଖୋଲିଥିବେ, ସେ ଫଟୋରେ ଟିକିଏ ଖାଲି ଗୋଟେ ଚିହ୍ନ ଭଳିଆ ଥିବ, ସେଥିରେ ସେ ପ୍ରଳୟ ସବୁବେଳେ ଖୋଲିବେ ନା, ଅଲଗା ସମୟରେ ଖୋଲନ୍ତିନି, ଆଉ ଧ୍ୟାନରେ ବସିଥିବେ, ବହୁତ ପୂର୍ଣ୍ଣ ପୁରା ଲାଗନ୍ତି ଶିବଜୀ। ସେ ଦେଖିଲେ କହିଲେ ଆରେ ବିଷ୍ଣୁ ଚାହୁଁଛନ୍ତି ମୁଁ ପାନ କରେ, ସତୀ ଚାହୁଁଛନ୍ତି ମୁଁ ପାନ ନ କରେ, ତେଣୁ ମୁଁ ପାନ କରିବି ଆଉ କରିବିନି, ଦୁଇଟା ଭିତରେ ଗୋଟିଏ କାମ କରିବି। ଏତେ ତାଙ୍କ ସମର୍ଥ ଥିଲା ଗଳାରେ ତାକୁ ସବୁ, ସେ ଗଳାରେ ସେ ବିଷକୁ ସବୁ ଡାଇଜେଷ୍ଟ କରିଦେଲେ, ସେ ହିଁ ନୀଳକଣ୍ଠ ସୁନ୍ଦର, ଅତି ସୁନ୍ଦର ତାଙ୍କର ଶରୀର ଦେଖା ସ୍ୱଭାବ ନୀଳକଣ୍ଠ ନୀଳକଣ୍ଠେଶ୍ୱର। ସେ ଶିବଜୀଙ୍କର ଉଦାହରଣ ଦିଆ ସୁଖଦେବ ଗୋସ୍ୱାମୀ ଦେଇଦେଲେ, ଶିବଜୀଙ୍କ ବିହୁନା ଯେବେଳେ କେହି ଏ ସମୁଦ୍ରକୁ ପାନ କରିପାରିବେନି, ଏ ସରି ବିଷକୁ ପାନ କରିପାରିବେନି, ଯଦି ଆଚରଣ କରନ୍ତା ମୃତ ହଉ, ସେଭଳି ମହତ୍ ପୁରୁଷମାନଙ୍କର ଆଚରଣ ଯଦି କେହି ବି ଅନୁକରଣ କରନ୍ତି ତାଙ୍କର ବିନାଶ, କାରଣ ନିକୃଷ୍ଟ ଜୀବ, ସେମାନେ ସମର୍ଥ ଜୀବ ନୁହନ୍ତି, ଈଶ୍ୱର ନୁହନ୍ତି। ଈଶ୍ୱରଣଂ ବଚଂ ସତ୍ୟଂ ତଥୈବାଚାରିତଂ କ୍ୱଚିତ୍ ତେଷାଂ ଯତ୍ ସ୍ୱବଚଃ ଯୁକ୍ତଂ ବୁଦ୍ଧିମାନସ୍ତଂ ସମାଚରେତ୍। ସୁଖଦେବ ତାଙ୍କ ନିଜ ମତ ଦେଲେ, ଦୁଇଟା ଉଦାହରଣ ଦେଲା ପରେ, ଯୁକ୍ତି ଦେଲା ପରେ ତାଙ୍କର ନିଜ ମତ ଦେଲେ, ତାହେଲେ ଆମେ କ'ଣ କରିବା, କହୁଛନ୍ତି ଶ୍ରେଷ୍ଠ ପୁରୁଷମାନଙ୍କର ଆଚରଣକୁ ଅନୁକରଣ କରିବ, କିନ୍ତୁ କେତେଟା ଆଚରଣ ଅଛି ଯେଉଁଟାକୁ କେବେ ହେଲେ ଜୀବ ଅନୁକରଣ କଲେ ବିନାଶ ହେଇଯିବ, ସେଠୁ ଏଠି କହିଲେ ସମର୍ଥବାନ ପୁରୁଷମାନଙ୍କର ବାକ୍ୟ ସତ୍ୟ ଏବଂ ତାହାଙ୍କର ଆଚରଣ ମଧ୍ୟ ସତ୍ୟ, ଅତେ ଯାହା ସେମାନଙ୍କର ବାକ୍ୟର ଅବିରୁଦ୍ଧ, ବିରୁଦ୍ଧ ଯେଉଁଟା ତାଙ୍କ କହିବାର ବିରୁଦ୍ଧ ନୁହେଁ, ବୁଦ୍ଧିମାନ ବ୍ୟକ୍ତି ତାହିଁ ଆଚରଣ କରିବେ। ଜଣେ ବୁଦ୍ଧିମାନ ବ୍ୟକ୍ତି ସେ ଯାହା କହୁଛନ୍ତି ତାଙ୍କର ଓଡ଼ିଆରେ ଗୋଟେ ନାହିଁ, ମୁଁ ଯାହା କହୁଛି ମାଷ୍ଟର ମାନେ କହିବେ, ମୁଁ ଯାହା କହୁଛି କର, ମୁଁ ଯାହା କରୁଛି କରିବନି, ମାଷ୍ଟର ବିଡ଼ି ଖାଏ ଖଇନି ଖାଏ, ସେ କହ ମୁଁ ଯାହା କରୁଛି ତୁମେ କରିବନି, ମାଷ୍ଟର ବୁଦ୍ଧି ଶିଖାଏ ମୁଁ ଯାହା କହୁଛି ତୁମେ କର, ଗୁରୁ ଯାହା କହି ଛୁଆ ଛୁଆ ମାନେ ହଁ ଆଜ୍ଞା ସାର୍ କହିଛନ୍ତି, ମୁଁ ଯାହା କହୁଛି ଆରେ ସେଟା ମାଷ୍ଟରଙ୍କ ଦ୍ୱାରା ଲାଗିବନି, ଏ ଜଗତର କୌଣସି ଜୀବଙ୍କ ଦ୍ୱାରା ଲାଗିବନି, ଏଇଟା କେବଳ ମହାନ ପୁରୁଷମାନଙ୍କ ଦ୍ୱାରା ଲାଗିବ, ସମର୍ଥମାନ ଈଶ୍ୱରଙ୍କ ଦ୍ୱାରା ଭଗବାନଙ୍କ ଦ୍ୱାରା ଲାଗିବ। ଛୋଟବେଳେ ଆମେ ଶୁଣିଛୁ ମାଷ୍ଟର ସାର୍ ମାନେ ସାର୍ ମାନେ ଜାଣିଛନ୍ତି ମୋର ଦୋଷ ଅଛି, ସେ ନିଶ୍ଚୟ କହେ ମୁଁ ଯାହା କହୁଛି କର, ମୁଁ ଯାହା କରୁଛି ତାକୁ କେବେ କରିବନି, ଛୋଟ ପିଲା କିଛି ବୁଝିପାରିବେ ସେଇଭଳିଆ। ସେଇ ଜିନିଷଟା ଆଜ୍ଞା ବର୍ତ୍ତମାନ ସେଇ ଶ୍ଳୋକ ଏଇଟା ଈଶ୍ୱରଣାମ ବଚନ ସତ୍ୟମ ତଥୈବ ଆଚରିତ ମୁଖୁଚିତ, ଈଶ୍ୱରଙ୍କର ଆଚରଣ ଆଉ ବଚନ ଦୁଇଟାଙ୍କ ସତ୍ୟ, କେବେ କେବେ ଭୁଲ ନାହିଁ। ତେଷାଂ ଯତ୍ ସ୍ୱବଚନ ଯୋଗୁଁ ତମ ବୁଦ୍ଧିମାନ ସ୍ତମ ସମାଚାରେ, ବୁଦ୍ଧିମାନ ବ୍ୟକ୍ତି ତାଙ୍କର ବଚନ ସହିତ ଆଚରଣକୁ, ବଚନ ସହିତ ଯୋଉଟା ସତ୍ୟ ସତ୍ୟଯୁକ୍ତ ବଚନକୁ ହିଁ କେବଳ ଆଚରଣ କରି। ଚକ୍ରବର୍ତ୍ତୀ କଣ ଟିକା ଲେଖିଲେ, କଥମ ତ ସଦାଚାର ସେ ପ୍ରମାଣ, ପୂର୍ବରେ କହିଲେ ଯଦାଚାରୀ ଶ୍ରେଷ୍ଠ, ଯଦି ଆଚରଣ ଶ୍ରେଷ୍ଠ ଲୋକମାନେ ଏହା କରିବେ, କହିଲେ ନା ଶ୍ରେଷ୍ଠ ଲୋକମାନେ ଯାହା ଆଚରଣ କରିବେ ସେଟା ତମେ କରିପାରିବ ନାହିଁ। ତାହେଲେ କରିବା କଣ, ତାଙ୍କ ଆଚରଣ ଦେଖ, ତାଙ୍କ ବଚନଟା ସତ୍ୟ, ତାଙ୍କ ଆଚରଣ ବି ସତ୍ୟ, ତେଣୁ ବଚନ ଯେଉଁଟା ସତ୍ୟ ବଚନ ଯେଉଁଟା ସେ କହୁଛନ୍ତି ସେଟାକୁ ତମେ ଗ୍ରହଣ କର। ଆଚରଣ ସମର୍ଥ ପୁରୁଷଙ୍କର ଆଚରଣଟା ସମ୍ଭବ ନୁହେଁ। ତୁମେ କହିବ ମୁଁ ପରଶୁରାମ ଭଳିଆ ଅନ୍ୟାୟ ସହିବିନି, ଯେ କହିବ ମୁଁ ଅନ୍ୟାୟ ସହିବିନି, ତା ଦେହରେ ତାକୁ ଜାଗା ବି ମିଳେନି କୋଉଠି ରହିବାନି। ତୁ କହିବ ମୁଁ ଅନ୍ୟାୟ ସହିପାରିବିନି, ଅନ୍ୟାୟ ସହିପାରିବିନି, କୋଉଠି ବି ରହିପାରିବିନି, ପରଶୁରାମ ହେଇପାରିବି ଦେଖ ଦେଖ ଫର୍ସା ଗୋଟେ ଦିଆ ଯାଏ ଯାଏ କେତେଟା ଲୋକ ମର୍ଡର କରି ତୁମେ କୁହନ୍ତି ଦେଖ ନା ମୁଁ ଅନ୍ୟାୟ ସହିବିନି, ଦେଖ ଠିକ ଅଛି ତୁମେ ସହିବା ବାଧ୍ୟ ହବ, ତୁମେ କହିପାରିବନି ଯେ ଆଚରଣ ସେ ସେ ଏଇ ଟାଇମ୍ କ୍ଷେତ୍ର ମାନଙ୍କୁ ଏହା କରିଥିଲେ, ଏମାନଙ୍କୁ ସବୁ ମାରିଦେବା ଦରକାର, ତୁ ଜାଣ ବାପା କର ଦେଖିବା ନାଇଁ, ତୁମେ ସେଟାକୁ ଜାଣି ଶୁଣିକି ସହ୍ୟ କରିବାକୁ ପଡ଼ିବ ଆଚରଣଟାକୁ। ସେଥିପାଇଁ ସେ କହିଲେ ଈଶ୍ୱର ନାମ ବଚନ ସତ୍ୟମ ତଥେ ବା ଆଚରିତମ କୁଚିତ, ଯେ ସବ ସ୍ୱଭାବ ଯୁକ୍ତମ ସ୍ୱବଚନ ଯୁକ୍ତମ, ଯୋଉଟା ତାଙ୍କ ବଚନ ସହିତ ସତ୍ୟ ସତ୍ୟ ବଚନ ସେଇଟାକୁ ତୁମେ ଆଚରଣ ଯୁକ୍ତ ନିଜ ବଚନ ସହିତ, ଏଠି କଣ ଲେଖିଲେ ସ୍ପଷ୍ଟ କହୁଛନ୍ତି, ଅତ୍ୟ ଯେଉଁମାନେ ତାଙ୍କର ବାକ୍ୟର ଅବିରୁଦ୍ଧ ବା ଅବିରୁଦ୍ଧ ବୁଦ୍ଧିମାନ ସମର୍ଥ ପୁରୁଷମାନଙ୍କର ବାକ୍ୟ ସତ୍ୟ ଏବଂ ତାଙ୍କର ଆଚରଣ ମଧ୍ୟ ସତ୍ତଦ୍ରୁପ, ବାକ୍ୟ ଓ ଆଚରଣ ସବୁ ସତ୍ୟ, ତେଣୁ ଯେଉଁଟା ତାଙ୍କର ବଚଯୁକ୍ତ ଅବିରୁଦ୍ଧ ନୁହେଁ, ବିରୁଦ୍ଧ ଜିନିଷ ନୁହେଁ, ତୁମେ ସେଟାକୁ ଆଚରଣ କର, ଯେଉଁଠି ବିରୁଦ୍ଧତା ଅଛି ସମର୍ଥ ପୁରୁଷଙ୍କର ସେଟା ତୁମେ ଆଚରଣ କର ନାହିଁ, ବିରୁଦ୍ଧ ଜିନିଷ ରହିଛି ସେଠି ତୁମେ କରିପାରିବ ନାହିଁ। ଭଗବାନ ଷୋଡ଼ଶସ୍ତ୍ର ମୁଁ ବାହାରେ ସେଠି ବିରୁଦ୍ଧ ରହିଛି, ତୁମେ ବୁଝିପାରିବନି, ତୁମେ ମୁଁ ସେଟା କରିବି ନାଇଁ, ଭଗବାନ ତୁମକୁ କହିନାହାନ୍ତି ବିବାହ ହବ ବୋଲି, ସେ ଆଚରଣଟା କରିଛନ୍ତି, ତୁ ବଚନ କହିଛନ୍ତି କି, ବଚନ କହିନା ତୁମେ ଏଟା କର, ବଚନ ଯୁକ୍ତ ଆଚରଣକୁ କୁହ, ଭଗବାନ ଯୋଉଟା ବଚନ କହିଛନ୍ତି ଆଉ ଯୋଉଟା ଆଚରଣ କରିଛନ୍ତି, ସେ ଯୋଉଟା କରିଛନ୍ତି ସେଟା କହିନାହାନ୍ତି ସେଟା ତୁମେ କରନି। ଆମର ମାଷ୍ଟର କଣ ପଢ଼େଇବେ, ମୁଁ ଯାହା କହୁଛି କର, ଯୋଉଟା କରୁଛି ତୁମେ କରନି, ଭଗବାନ ସେଟା କହିନାହାନ୍ତି, ଭଗବାନ ସେଟା କହିନାହାନ୍ତି, ଭଗବାନ ଯେଉଁଟା ଅତିମର୍ତ୍ତ କାମ କରିଛନ୍ତି ସେଟା ସେ କହିନାହାନ୍ତି, ସେ ମଣିଷ କହିନାହାନ୍ତି, ଭଗବାନ କହିନାହାନ୍ତି ଯେ ମୁଁ ଯାହା କହୁଛି କର, ମୁଁ ଯାହା କରୁଛି ନାହିଁ, ଭଗବାନ ସେଟା କରୁନାହାନ୍ତି, ଭଗବାନ ଜାଣିଛନ୍ତି ଜୀବକୁ ଏଇଟା କହିବା ଆବଶ୍ୟକ ନାହିଁ କାରଣ ସେଇଟା କେବେ କରିପାରିବ ନାହିଁ। ଭଗବାନ ଷୋଳଶସ୍ତ୍ର ବିବାହ ଭଗବାନ କେବେ କହିନାହାନ୍ତି, କିନ୍ତୁ ବେଦରେ ସେ କହିଛନ୍ତି ଜଣେ ଗୋଟିଏ ପତ୍ନୀ ସ୍ୱୀକାର କରିବ, ଯଦି ଦ୍ୱିତୀୟ ପତ୍ନୀ ସ୍ୱୀକାର କରିବ ତାର ସନ୍ତାନ ନାହିଁ, ତାହେଲେ ପ୍ରଥମ ପତ୍ନୀଙ୍କ ପାଖରୁ ଅନୁମତି ଆଣିବ, ପୁଣି ବ୍ରାହ୍ମଣ ହେଇଥିଲେ ବ୍ରାହ୍ମଣକୁ ବିବାହ ହେଇପାରିବନି, କ୍ଷତ୍ରିୟକୁ ବିବାହ ହବ, ଦ୍ୱିତୀୟ ବିବାହ ହେଲେ ଏ ମନୁ ମହାରାଜଙ୍କ ନିୟମ, ଏ ତୃତୀୟ ବିବାହ ହବ ବୈଶ୍ୟକୁ ବିବାହ ହବ, ଏ ଚତୁର୍ଥ ବିବାହ ହବ ଶୂଦ୍ରକୁ ବିବାହ ହବ, ଏ ସରି ଶୂଦ୍ରକୁ ବିବାହ ହେଇପାରିବ ନାହିଁ, ବ୍ରାହ୍ମଣ କେବେ ବିବାହ ହେଇପାରିବ, ବ୍ରାହ୍ମଣ ପ୍ରଥମ ପତ୍ନୀ ବ୍ରାହ୍ମଣ ହବ, ଦ୍ୱିତୀୟ ପତ୍ନୀ କ୍ଷତ୍ରିୟ ହବ, ତୃତୀୟ ପତ୍ନୀ ବୈଶ୍ୟ ହବ। ବ୍ରାହ୍ମଣ କଣ କରିବ ଯଦି ବିପଦ ପଡ଼େ, ବ୍ରାହ୍ମଣ ବିପଦରେ ତା ବ୍ରାହ୍ମଣ ବୃତ୍ତିରେ ଚଳିପାରୁନି, ବ୍ରାହ୍ମଣ କ୍ଷତ୍ରିୟ କର୍ମ କରିପାରିବ, ବୈଶ୍ୟ କର୍ମ କରିପାରିବ, ଶୂଦ୍ର କର୍ମ କରିପାରିବ, ଏ ବେଦ ବେଦ ଜିନିଷ, ଯେଉଁଟା ବଚନ ଭଗବାନ କହିନାହାନ୍ତି ତୁମେ ସେଟା କର ନାହିଁ, ଯୋଉଟା ଆଚରଣ କରିଛନ୍ତି ତୁମେ ସେଟା ଦେଖନି, ଭଗବାନ କହିଛନ୍ତି କି ଆମ ମାଷ୍ଟର କହିବୁ ଯାହା କହୁଛି କର, ଯାହା କରୁଛି କରନି, କିନ୍ତୁ ଭଗବାନ ଯୋଉଟା ଅତିମର୍ତ୍ତ ଆଚରଣ କରନି ତା ବିଷୟରେ କିଛି କହିନାହାନ୍ତି, ସେଥିପାଇଁ ଯୋଉଟା ଆଚରଣ ଯୁକ୍ତ ଏଠି ସେ ବଚ ଯୁକ୍ତ କହିଛନ୍ତି ଆଉ ଆଚରଣ କରିଛନ୍ତି ତୁମେ ସେଟା କର, ଅଲଗା ଜିନିଷ ତୁମେ କହିପାରିବ ନାହିଁ, ଯେମିତି ଭଗବାନ ଗୋବର୍ଦ୍ଧନ ଟେକିଲେ ତୁମେ କଣ ତୁମେ ଟେକିଦେବ ସେମିତି ରାସଲୀଳା କଲେ, ସବୁ ଅତିମ ଆଉ କୃଷ୍ଣଙ୍କର ସବୁ ଲୀଳା ହଉଛି ଅତିମର୍ତ୍ତୀୟ ଲୀଳା, ଏଇଟା ହଉଛି କୃଷ୍ଣ, ରାମଙ୍କର ଗୋଟେ ଦୁଇଟା ଅଛି ଅତିମର୍ତ୍ତୀୟ ଲୀଳା, ନହେଲେ ସବୁ ଲୀଳା କୃଷ୍ଣଙ୍କର, କୌଣସି ଗୋଟିଏ ଲୀଳା ନାହିଁ ଯୋଉଟା ମଣିଷ କରିପାରିବ, କୋଉ କହିଲେ ଦେଖିବା କୋଉ ଲୀଳାଟା କୃଷ୍ଣ କରିପାରିବ, ମଣିଷଟା କରିପାରିବ, ତାଙ୍କର ଆବିର୍ଭାବ କଥାରୁ ଶେଷ ପର୍ଯ୍ୟନ୍ତ କେଉଁ ଲୀଳାଟାକୁ ମଣିଷ କରିପାରିବ, କୌଣସି ଲୀଳା କରିପାରିବ ମଣିଷ, ସେଥିପାଇଁ ସେ ଗୋଟେ କଥା କହିଲେ ଜନ୍ମ କର୍ମ ଚରଣ ଦିବ୍ୟମ ଏବଂ ଯୋବେତି ତତ୍ତ୍ୱତା। ଖାଲି ତତ୍ତ୍ୱର ତୁମେ ଜାଣ ତ କରିପାରିବନି। ଅଲଗା ଭଗବାନଙ୍କର କଣ କିଛି ତୁମେ କରିଦବ, କୃଷ୍ଣଙ୍କର କିଛି କରିପାରିବନି। ଚକ୍ରବର୍ତ୍ତୀ କହିଲେ ସତ୍ୟମ ସଦ୍ବୋହିତମ କୋଚି ଦଶରଥ ପୁତ୍ର ତେ ସତୀ ଅର୍ଥ। ହଁ ଠିକ ଅଛି, ସତ୍ୟ କଥା। ଦେଖ ଦଶରଥ ପୁତ୍ର ଶ୍ରୀ ରାମ ଯେଭଳି କଣ କହିଛନ୍ତି, ସେ ଯୋଉଟା କରିଛନ୍ତି ଆଉ କହିଛନ୍ତି ସେଗୁଡ଼ା ତୁମେ କରିପାରିବ। ରାମଜୀଙ୍କର ଲୀଳା ସବୁ ସବୁ ଆଦର୍ଶ ପିତା ଆଦର୍ଶ ଭ୍ରାତା ଆଦର୍ଶ ପତି ସବୁ କରିହବ। ଏଠି ସେ କହୁଛନ୍ତି ଈଶ୍ୱରଙ୍କର ବାକ୍ୟ ବା ଆଜ୍ଞା ସତ୍ୟ, କିନ୍ତୁ ତାଙ୍କର ଆଚରଣ କେତେବେଳେ କେତେବେଳେ ସତ୍ୟ ଓ ସାଧୁମାନଙ୍କର, କେତେବେଳେ ସତ୍ୟ ହେଲେ ମଧ୍ୟ ସାଧୁମାନଙ୍କର ହିତ କରେ, ଯେଭଳି ଦଶରଥ ନନ୍ଦନ ପୁତ୍ର ଶ୍ରୀ ରାମଚନ୍ଦ୍ରଙ୍କର ଆଚରଣ ଏଇ ଭାବେ, ଯେମିତି ଦଶରଥ ନନ୍ଦନ ଶ୍ରୀରାମ ତାଙ୍କର ଯୋଉ ଆଚରଣ ଗୁଡିକ ସେ ସବୁ ହିତକର। ଭଗବାନଙ୍କର ଭଗବାନ କୃଷ୍ଣଙ୍କର ଯୋଉ ଆଚରଣ ଗୁଡିକ ରହିଛି ସବୁ ଅତିମର୍ତ୍ତ୍ୟ, ତେବେ ତାକୁ କୌଣସି ଜିନିଷକୁ ସେଥିପାଇଁ ଆମେ କାଳେ ସ୍ମରଣ କରନ୍ତି ନା। ଆଉ ରାମଜୀ କୃଷ୍ଣଙ୍କ ଭଳିଆ କୌଣସି ଲୀଳା ସେଥିପାଇଁ କୃଷ୍ଣ ଭକ୍ତ କିଛି ନାହିଁ, ସେଥିପାଇଁ ସେଥିରେ ମୁଣ୍ଡ ଲଣ୍ଡା ହେଇପଡ଼େ, କୃଷ୍ଣ ଭକ୍ତ ସେଥିପାଇଁ ଲଣ୍ଡା ହେଇପଡ଼େ, ଆମର କିଛି ନାହିଁ, ଲଣ୍ଡା ନହେଲେ କିଛି ଉପାୟ ନାହିଁ। ରାମ ଭକ୍ତ ଦେଖି ସେ ରାମଙ୍କ ଭଳିଆ ଜଟା ଛାଡ଼ିବେ, ଦେଖରେ ତାଙ୍କର ସବୁ କାରଣ ସେ ରାମଙ୍କ ଭଳିଆ କରିପାରିବ, ଆମର କିଛି ନାହିଁ, ଆମର ତ କିଛି ନାହିଁ ଭାଇ, ଇଏ ଯେ କୃଷ୍ଣ ଯାହା କରିଛନ୍ତି କିଛି ମୁଣ୍ଡ କାମ କରିବନି, ସେ ସବୁ ବାଳ ବି କାଟି ପକଉଛନ୍ତି, ଆଉ କିଛି ହବନି କୃଷ୍ଣଙ୍କର, କାରଣ କୃଷ୍ଣ କାମ କିଛି କରିହବନି। ରାମ ଭକ୍ତ କଣ, ରାମ ରାମ ରାମଜୀଙ୍କର ଭକ୍ତ ସବୁ ଓଲଟା, ରାମ ବନବାସ ଯାଇଥିଲେ ଏହା ଖାଇଥିଲେ, ସେ କିଏ ଫଳ ଫଳାହାରୀ ଫଳାହାରୀ ଅଛନ୍ତି, ସେ କଣ ଦୁଗ୍ଧାହାରୀ ଅଛନ୍ତି, ସେ ଜଟା ଛାଡ଼ିବା ଜଟା ବକଳ ପିନ୍ଧିଲା ବାଲା ଅଛନ୍ତି, ଆମର କାରଣ ରାମ କରିଛନ୍ତି ତୁମେ ଏଟା କରିଦବ, କୃଷ୍ଣ ଆମର ଯାହା କରିଛନ୍ତି ତୁମେ କିଛି କରିପାରିବନି, କୃଷ୍ଣଙ୍କର କୌଣସି ଲାତ ଆଚରଣ କିଛି କରିପାରିବ, ସେ ଆମର ସେସବୁ ମୁଣ୍ଡ ଲଣ୍ଡା ହେଇଗଲେ ଗଲା ବାପା, ଇଏ ଆଙ୍କ ଦୂର ବୁଦ୍ଧି କିଛି କାମ କରିବେ ଲଣ୍ଡା ହେଇପଡ଼, ଲଣ୍ଡା କିଏ ହୁଅନ୍ତି, ଏ ସବୁଠୁ ବଦମାସୀ ଲୋକଙ୍କୁ ଗାଁ ଲୋକ ଲଣ୍ଡା କରି ପକାନ୍ତି, ସେଭଳିଆ ଭଗବାନ ଆଗରେ ଆମେ ଗୋଟେ ଅପରାଧୀ ଭଳିଆ, ଯାହା ପ୍ରଭୁ ଆଉ କିଛି ନାହିଁ କଣ, କାରଣ ତାଙ୍କର ସବୁ ଅତିମୂର୍ତ୍ତି ହେଲା ନା, କୌଣସି ଜିନିଷରେ ମୁଣ୍ଡ ପରି କୃଷ୍ଣଙ୍କ ପାଖରେ ପାରିବନି। ସେଦିନ ସେ ଦଶରଥ ନନ୍ଦନଙ୍କର ଉଦାହରଣ ଦେଲେ, ଦଶରଥ ନନ୍ଦନଙ୍କର ଆଚରଣ ସତମାନଙ୍କ ପାଇଁ ହିତକର, କିନ୍ତୁ କୃଷ୍ଣଙ୍କର ଯୋଉ ଆଚରଣ କେବଳ ସ୍ମରଣ କର, ମଧୁର ଲୀଳା ସ୍ମରଣ କରିବ ସେଥିରେ ତୁମର ଭକ୍ତି ହବ, କିନ୍ତୁ ତୁମ ଆଚରଣ କିଛି କରିପାରିବନି, ତୁମେ କିଛି କରିପାରିବ, ତୁମେ କହିବେ ପୁତୁନାର କ୍ଷୀର ଭଗବାନ ଖାଇଥିଲେ, ମୁଁ ବି ଟିକେ ବିଷ ଖାଇକି କୃଷ୍ଣ ନାମ କରିକି ବିଷ, ସେ ତାକୁ କଣ ତା ନା ଆମର ସେ ମୀରାବାଈ ବିଷ ପିଇଦେଇଥିଲା, ମୁଁ ବି ପିଇଦେବି, ମୁଁ ପିଇଦେବି, ପିଲୁ ବାପା ବିଷ କୃଷ୍ଣଙ୍କ ନାମ କରିକି ମରିବୁ ସାଙ୍ଗେ ସାଙ୍ଗେ ମରିବୁ। କୃଷ୍ଣଙ୍କର କୌଣସି ଲୀଳାକୁ ଆମେ ଆଚରଣ କରିପାରିବାନି, ସେ ସବୁ କେବଳ ରାସଲୀଳାଟାକୁ ଲୋକ ଧରୁଛନ୍ତି, ପ୍ରଥମ ବାଲ୍ୟଲୀଳାରେ ଧରାଯିବ ଅନ୍ତିମ ପର୍ଯ୍ୟନ୍ତ, କେଉଁ ଲୀଳାଟାକୁ ମଣିଷ କରିପାରିବ ଦେଖାଅ, ତୁମେ କେଉଁଟା କେଉଁ ଦେବତା ଦ୍ୱାରା ହେଇପାରିବ କି କେଉଁ ଭଗବାନ ଦ୍ୱାରା ହେଇପାରିବ ଯାହା କୃଷ୍ଣ କରିଛନ୍ତି ସବୁ ଅତି। ଏଠି ସେ କଥା ସେ କହୁଛନ୍ତି ବୁଦ୍ଧିମାନ ତଦପି ବିଚାର୍ଯ୍ୟ ବହ, ବୁଦ୍ଧିମାନ ବହୁତ ବିଚାର କରିବ କୃଷ୍ଣଟାକୁ କାହିଁକି କହିଛନ୍ତି, କୃଷ୍ଣଙ୍କର ଆଚରଣ ବହୁତ ବଡ଼, ମାନେ କହିବା ବି ସାଙ୍ଗେ ସାଙ୍ଗେ ଚକ୍ରବର୍ତ୍ତୀ ବଡ଼ ବୈଜ୍ଞାନିକ, ତାଙ୍କର ଭଗବାନଙ୍କ ଶୁଦ୍ଧ ଭକ୍ତ ତ, ସବୁ ଶୁଦ୍ଧ ଭକ୍ତ କଣ ସେମାନେ ସେ ଜଗତ ପଠାଣ ଟୀକା ଟୀକା ଆଣି ଦେଇଦେଲେ, ପ୍ରଥମ ସ୍କନ୍ଦର ଗୋଟେ ଉଦାହରଣ ଦେଇଦେଲେ, ତେଣୁ ଭଗବାନଙ୍କର କଥାକୁ ବି ଧରିବା ବି କଷ୍ଟ ହେଇଯିବ, ଆଚରଣ ଧରିବା କଷ୍ଟ ହେଇଯିବ, ଉଦାହରଣ ଦେଇଦେଲେ ଭଗବାନ ଯାହା କହୁଛନ୍ତି ତାହା ବି କରିବା ତୁମର ମୁଣ୍ଡ କାମ କରିବନି, କେବଳ ସମର୍ଥ ପୁରୁଷ ମାନେ ଜାଣିପାରିବେ। ଗୋଟେ ଉଦାହରଣ ଦେଇଦେଲେ ବୁଦ୍ଧିମାନ ଏତି ତଦପି ବିଚାର ଯିବ, ବୁଦ୍ଧିମାନ ଲୋକ ତାକୁ ବିଚାର କରିବେ, କାହିଁକି ନା ଯଦି ଅବିରୁଦ୍ଧ ଯୋଉଟା ତାଙ୍କ ବଚନର ଅବିରୁଦ୍ଧ ବାକ୍ୟ, ଯେମିତି ଅର୍ଜୁନଙ୍କୁ କହୁଛନ୍ତି କଣ କହୁଛନ୍ତି ଅଶ୍ୱତ୍ଥାମାକୁ, ତୁମେ ଏଠି ସେ କଥା କହିଲେ ତଦଶୋ ବଧ୍ୟତା ପାପମ ଆତତାଇ ବନ୍ଧୁଆ ହି ଭଗବତ ବଚୋ ଅପି ଅର୍ଜୁନ ଅଶ୍ୱତ୍ଥମାବଦ୍ଧ ବିଧାୟକମ ନ ପାଲିତମ। କୃଷ୍ଣ ବୁଦ୍ଧ ଆଶ୍ଚର୍ଯ୍ୟ ଠିକା ନ ପଡ଼ୁ, ତୁମେ ଭଗବାନ ବୁଦ୍ଧ ନା ସିଦ୍ଧାନ୍ତ ରଖିଦବ, କେବେ ରଖିପାରିବନି, ଏ ଗୋଟେ ଗୋଟେ କଥାରେ ଲୋକ ତୁମକୁ ଘୁରେଇ ଦେବେ, ସେ ସିଦ୍ଧାନ୍ତ ଦେଇଦେଲେ ଚକ୍ରବାଦ। ଦେଖ କାହିଁକି ଭଗବାନଙ୍କୁ ଜାଣି ହବନି, ଭଗବାନ ଏମିତି କାମ କରିଛନ୍ତି ଯେ ବୁଦ୍ଧିମାନ ଲୋକ ଜାଣିପାରିବ। ଅର୍ଜୁନ କଣ କହୁଛନ୍ତି ବଧ୍ୟତାମ ତଦୌଷ ବଧ୍ୟତାମ ପାପମ, ଏ ପାପିଟାକୁ ବଧ କରିବା ଗୋଟେ ଆତତାଇ କହୁଛ ନା କାହାକୁ, ଅସତମକୁ ଏଟା ବଧ କର, ତାହେଲେ ଅର୍ଜୁନ କଣ କରିବା ଦରକାର, ଯଦି ଭଗବାନ ପରଶୁରାମଙ୍କୁ କହିଦେଲେ ଜଗଦଗ୍ନି କହିଦେଲେ ତୋର ଭାଇ ମାକୁ ମାରିଦେଲେ ଆଚ୍ଛା ଅର୍ଜୁନ ଭଗବାନ ବର୍ତ୍ତମାନ ଅର୍ଜୁନ କହୁଛନ୍ତି ତୁମେ ମାରିଦିଅ କାହାକୁ ଅଶ୍ୱତ୍ଥମା, ଅର୍ଜୁନ କାହିଁ ମାରିଲେ, ଚକ୍ରବ୍ୟାସୀ ପଏଣ୍ଟାକୁ ଧରି ନେଲେ, ସେ ଭଗବାନଙ୍କ ଲୋକ ପୁରା ପୁରା ସେ ଜଗତକୁ ଆସିଛନ୍ତି ଏସବୁ ସିଦ୍ଧାନ୍ତକୁ ରଖିବା ପାଇଁ, ଭାଗବତ ଆଜି ଆଜି ବି ଲୋକମାନଙ୍କର ଭାଗବତ କଳ୍ପନା ହେଇକି ରହିଥାନ୍ତା, ଆଜି ବି ଲୋକ କଳ୍ପନା ବୋଲି ଜାଣିଛନ୍ତି ଯେ ଇଟିକା ପଡ଼ିନି ସେ କେବେ ଧରିପାରିବେନି ଭାଗବତ, ସେ ଲକ୍ଷ ବଡ଼ ଲକ୍ଷ ପ୍ରବଚନ ବି ଧରିପାରିବେନି ଯେ ସେ ବିଶ୍ୱନାଥ ଚକ୍ର ଠାକୁରଙ୍କ ସିଦ୍ଧ ସ୍ୱାମୀଙ୍କର ଟୀକା ନ ପଡ଼ିଛି, ବିଶେଷ କରି ଦୁଇଟି ଟୀକା ନ ପଡ଼ିଛି ଧରିପାରିବେନି, କାରଣ ଏଠି ସେ କହୁଛନ୍ତି ନା ଈଶ୍ୱରଙ୍କର ବଚନଟାକୁ ମାନିବା ଦରକାର, କିନ୍ତୁ ଭଗବାନ ଭଗବାନଙ୍କ ବଚନ ବି ପୁଣି ବିଚାର ଯୁକ୍ତ, ତୁମେ ଜାଣିପାରିବନି, ସେଥିପାଇଁ ଭଗବାନଙ୍କର ବଚନକୁ ଆମେ ମାନୁନେ, ଆମେ କାହା ବଚନକୁ ମାନୁଛେ, ଆମେ ସାଧୁ ବଚନକୁ ମାନି ଚାଲୁଛେ, ଆମେ ଭଗବାନଙ୍କର ବଚନ ଏମିତି ସମୟ କାଳ ପରିସ୍ଥିତି ହିସାବରେ ଏତେ ଉପଦେଶ ରହିଛି, କୋଉଠି କଣ ହେଇଛି ଆମେ ମୁଣ୍ଡ ଖରାପ ହେଇଯିବ, ଜାଣିପାରିବନି ଗୋଟେ ଠିକ କୋଉଟା ଭୁଲ, ସେଥିପାଇଁ ପୁରା ଫିଲ୍ଟର ଯେମିତି ପାଣି ଆସୁଛି ସେଭଳିଆ ପରମ୍ପରାର ଶିକ୍ଷା ଆଚାର୍ଯ୍ୟ ମାନେ ପୁରାଣ ଦୃଷ୍ଟି ଜିନିଷ ଦିଅ, ତୁ ଏତିକି କର ବା ସେତିକି, ଆଉ ଭଗବାନ ଜିନିଷ ଦେଖନି, ଭଗବାନ ଜିନିଷ ଦେଖିଲେ ତମେ ଠକର ପଡ଼ିଯିବ, କାହିଁକି ଭଗବାନଙ୍କ ଜିନିଷକୁ ତୁ ଧରିପାରିବ ନାହିଁ, ଗୋଟେ ଉଦାହରଣ ଦେଇଦେଲେ, ଦେଖ ଭଗବାନ ସିଧା ଆଜ୍ଞା ଦଉଛନ୍ତି କାହାକୁ, ଅର୍ଜୁନଙ୍କୁ, ଅସତମ ଆତଦାୟ ନୁହେଁ କି, ଆତଦାୟର ଲକ୍ଷଣ ସବୁ ଅସତମ ପାଖରେ ଅଛି, ପର ଘରେ ଅଗ୍ନି ଲଗେଇବା, ବିଷଦାନ କରିବା, ପରର ଧନ ସ୍ୱର୍ଣ୍ଣ ଆଦି ହରଣ କରିବା, ସୁପ୍ତ ଅବସ୍ଥାରେ ଏସବୁ ତ ଆତଦାୟର ଲକ୍ଷଣ, ଅନ୍ୟକୁ ଗରଦାନ କରିବା ବିଷଦାନ କରିବା ସବୁ ତ ଆତଦାୟର ଲକ୍ଷଣ, ସେ ତ ଆତଦାୟୀ, ତାକୁ ମାରିଦେବା ଦରକାର, ଭଗବାନ ବି କହୁଛନ୍ତି ତାର ଅର୍ଜୁନ ମାରିବାର ଥିଲା କି ନାହିଁ, କାହିଁକି ମାରିଲେନି କୁହ, ଚକ୍ର ଧନ ନେଲେ, ଭଗବାନ ଲୋକ ଆସି ସେଠି ସେ କହିଦେଲେ ତଦୌଷ ବଧ୍ୟତାମ ପାପମ ଆତତାୟ ଆତ୍ମବନ୍ଧୁଏ ଇତି ଭଗବତା ବଚୋ ଅର୍ଜୁନ ଅର୍ଜୁନେନ ଅଶ୍ୱତ୍ଥାମବଦ୍ଧ ବିଧାୟକ ନ ପାଲିତମ, ଅଶ୍ୱତ୍ଥାମକୁ ବଦ୍ଧ କରିବା ପାଇଁ କହିଲେ କିନ୍ତୁ ସେ ପାଳନ କଲେ ନାହିଁ, କାହିଁ ପାଳନ କଲେନି କୁହ, ଭଗବାନଙ୍କ ଆଜ୍ଞା ଭଗବାନ ଆଜ୍ଞା ଦେଲେ କାହିଁ ପାଳନ କଲେନି, ସେ ଏଠି ସେ କହିଲେ ବୁଦ୍ଧିମାନ ସ୍ତମାଚାରେ, ବହୁତ ବୁଦ୍ଧି ଅର୍ଜୁନଙ୍କର ଥିଲା, ପ୍ରଭୁ ଏଇଟା କହୁଛନ୍ତି କିନ୍ତୁ ପ୍ରଭୁ ଏଇଟା କେବେ କରିଛନ୍ତି, କୌଣସି ବ୍ରାହ୍ମଣ କେବେ ମାରିଛନ୍ତି କି, ନମ ବ୍ରହ୍ମଣ୍ୟ ଦେବା ଗୋବ୍ରାହ୍ମଣ୍ୟ ହିତାୟ ତାଙ୍କର କଥାରେ ଲାଗୁଛି ନା, ଏକାଦଶ କୁନ୍ଦର କହିବେ ଉଲ୍ଟା ହେଇଯିବ, ଏକାଦଶ କୁନ୍ଦର ଉଦ୍ଧବକୁ ନିଜେ କହୁଛନ୍ତି ନା, ବ୍ରାହ୍ମଣ ଯଥା ପ୍ରଣମେତ ନିତ୍ୟ, ହେ ପୁତ୍ର ମୁଁ ଯେଭଳି ପ୍ରତିଦିନ ବ୍ରାହ୍ମଣଙ୍କୁ ପ୍ରଣାମ କରୁଛି ତୁମେ ସେମିତି ପ୍ରଣାମ କରିବ, ସେ ଶ୍ଳୋକ ଆରମ୍ଭ କରାଯାଉଛି, ବହୁତ ସୁନ୍ଦର ଶ୍ଳୋକ, ସେ ତୁମକୁ ଅଭିଶପ୍ତ ଦେଲେ ବି ଅଭିଶାପ ଦେଲେ ବି ଏପରିକି ଆଘାତ କଲେ ବି ତୁମେ ବ୍ରାହ୍ମଣଙ୍କୁ କେବେ ଅବମାନନା କରିବନି, ଆଉ ଯଦି ଅର୍ଜୁନ ଏଠି ବଧ କରିଦେଇଥାନ୍ତେ ତାହେଲେ ଭଗବାନ ସେ ବଚନ କହିପାରିଥାନ୍ତେ, ଅର୍ଜୁନ ବୁଦ୍ଧିମାନ ଜାଣିଦେଲେ, ବୁଦ୍ଧିମାନ ସ୍ତମ ଆଚରଣ, ଭଗବାନଙ୍କର କଥାକୁ କେହି ଆଚରଣ କରିବେ, ବୁଦ୍ଧିମାନ ଲୋକ ହିଁ ଆଚରଣ କରିପାରିବେ, ସେ ବୁଦ୍ଧିମାନ ହେଲେ ଗୁରୁବର୍ଗ ଆଚାର୍ଯ୍ୟବର୍ଗ, ସେ ନେଇ ପରମ୍ପରାର ଶିକ୍ଷାଟାକୁ, ଶାସ୍ତ୍ର ଅଛନ୍ତି ଜ୍ଞାନ ଅଛି କିନ୍ତୁ କିଛି କାର୍ଯ୍ୟ କରିବେନି, ଜ୍ଞାନୀ ଲୋକ ହିଁ ଭୁଲ କରିବ, ଏଥିପାଇଁ ଆମେ ପରମ୍ପରାର ଗୁରୁବର୍ଗଙ୍କୁ ତାଙ୍କ, କାରଣ ସେମାନେ ବୁଦ୍ଧିମାନ, ସେମାନେ ଜାଣନ୍ତି କେଉଁଟା ନିୟମ, ବୁଦ୍ଧିମାନ ସ୍ତମ ଆଚାରେ ଛଅଟି ଶ୍ଳୋକରୁ ଗଲେ କାଲିକି ସେ କହିବେ ଆଉ କେତୋଟି ଜିନିଷକୁ ବ୍ୟାଖ୍ୟା କରିବେ ବହୁତ ସୁନ୍ଦର, ତାପରେ ଶାସ୍ତ୍ର ଅର୍ଥକୁ ଆଣିବେ, ଏ ଯୁକ୍ତି ଆଣିଲେ ଯୁକ୍ତି ଆଣିଲା ପରେ ସମାଧାନ ସବୁ ଦେବେ, ଶାସ୍ତ୍ର ଶାସ୍ତ୍ର ଅର୍ଥ କ'ଣ, କୃଷ୍ଣଙ୍କର କେବେ ବି କୌଣସି ଦୋଷ ନାହିଁ, ପ୍ରତିବାଦ କରି ସୁଖଦେବ, ହରେ କୃଷ୍ଣ ଜୟ ଗ୍ରନ୍ଥରାସ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାୟ ଗୌତମ ଆନନ୍ଦ।